नमो भगवते वासुदेवाय। श्रीमद भगवद गीतार द्वितीय अध्याय सांख्य जुगरु मैंने श्रवण करुले भगवान श्रीकृष्ण कि भाई अर्जुन को त्रिकाल आत्मा हूँ सत्य शरीर केवल मझे व्यक्त हो जो व्यक्त शरीर मझे जो व्यक्त होता ए जन्मर पूर्व से भाई शरीर ना जो आम बर्तमान जो शरीर अच्छी आम जो कूल जन्म हो मनुष्य कि पशु होटा पूर्व ना से जो न्याय रखा जा भगवान को अद्वय बोली कह जाए सत्यटा जो लगे अद्वय सत्य जो लगे से त्रिकाल जार तीन काल से बास्तवता रही जो वस्तुटा तीन काल रही सत्य बोली कह जाए तीन काल रही पार नित्य बोली सत्य बोली कह जमी भगवान से सत्य आत्माटा हूँ सत्य शरीरटा सत्य नुह शरीरटा यही जन्म पाइट व्यक्त होती भगवान आम शुणुले अव्यक्त दानी भूतानी व्यक्त मध्यानी महाराज मध्यम अवस्था व्यक्त हो शरीर ए स्वभाव ए सुख दुख ए स्त्री पुत्र कन्या धन जहाँ सब मिले मझीर जिन पुणी कौन हम अव्यक्त पुणी जीवात्मा अव्यक्त को पड़े कितने सुंदर भगवान कहते हैं वर्तमान स्थित पर किसी भी गुरुत्व दवा उचित ना बर्तमान लाभ क्षति भौतिक जिनस गुरुत्व दवा उचित ना केवल मैनेज करा दरकार कारण भौतिक स्वर भी स्वर न रही जीवात्मा भी आम कुशल कार्य किसी कले तो जीवात्मा को साय कर परमार्थ में कि लाभ क्षति ये आम जीवन में बहुत किसी हो दस पचासटा प्लट किण पकड़े दस पचास बड़ चाकरी गुटे करदे बहुत किसी कम करदे आम गोटे बहुत लाभ किसी किसी ना सब अव्यक्त को जीव जीव तो बुझी पारे बुझापाई बहुत बड़ ब्रह्माजी से तृतीय स्कंद लिखिले ना दैव हदार्थ रचना रोषय उपदे बाजुस्मत प्रसंग विमुखा अहन्यतृप्त करणा निशीनीशयानम नाना मनोथ दिया क्षणभंग निद्रा नाना मनोथ दिया क्षणभंग निद्रा दैव हदार्थ रचना रोषय उपदे बाजुस्मत प्रसंग विमुखा यह संचरती महाजन्ना महाजन्ना से ब्रह्मा भगवत शक्तिराविष्ट ये साधारण मनुष्य गोटे कौन तरह ये स्त्री पुत्र कन्या धन जो मैंने बुड़ी रही जो मैंने सब वाले निज जीवन को गोटे चक्र भाया भूरुंच से मा कौन से मत कालकुलेसन ही भागवत ना जगत एत पेपर बाहर एत डिस्कसन चलती एत मान उपदेश देहपाई या भागवत टोटाल सब कि ना गीतार तो भगवान काटिद ऋषि मुनि मान कथा कह जाम प्रसंग विमुखा ये संचरती प्रसंग विमुखा भगवत प्रसंग विमुखा भगवान सेवा भगवान नाम भगवान कथा या प्रति जी विमुख तार जीवन किसी कहार मनुष्य कथा कहना दैव हतार्थ रचना ऋषय अपि देवाह ऋषय अपि देवाह ब्रह्माजी देवता नुहति देव देव अंश देवता श्रेष्ठ ना देवाह ब्रह्मा को धरा भी सी भी कहते ब्रह्मा सत्य लोक रुहत तप लोक रुहत बहुत बड़ पदवी तर बहुत धीर ब्रह्मा ब्रह्मा क्यों झगड़ा कर तुम देखी नथियो ब्रह्मा क्यों युद्ध करियार अच्छे मत कह बहुत मैनेजमेंट रि मैनेजमेंट किए शिख गोटे संसार के चलिया पड़े बा जगत को कमी गोटे इनट्यूशन चलिया पड़े से ब्रह्मा को खोज ब्रह्मा महाजन भगवान प्रथम पुत्र आसी पदवी की जो मैंने जाती भी से बहुत बड़ बड़ मैंने जाती भगवान शक्ति विभूषित जिते देवता मैंने सब भगवान विभूति ना से मैंने दिग्पाल रुआ न रही जगत सब मैनेजमेंट हाथ रही हेड अफ डिपार्टमेंट से मैंने देवता मान हेड सी आ बहुत बालान्स नेचर निज वजन करा बहुत सुविधा तुम एकाक रही बहुत स्ट्रिक्ट मैंने निजर मन को प्रसन्न करने जहाँ किसी करने तुम निजर स्वभाव जमी रही तुम्हें सेमती चल से भजन कर तुमको गोटे साटिस्फे जीव कौन ता इच्छा हिसाब से कम कर गोटे सुख लगे से भगवान सहित संपर्क ना ନିଜ ଇଚ୍ଛା ହିସାବରେ ଆମେ ଭଜନ କରିବା, ନିଜର ଇଚ୍ଛା ହିସାବରେ ମୋତେ ଏଇ ଜିନିଷ ଭଲ ଲାଗୁଛି, ମୁଁ ଏମିତି ଠାକୁରଙ୍କୁ ପୂଜା କରିବି, ମୁଁ ଏମିତି ଚଳେଇବି, ମୁଁ ଏମିତି ଖାଇବି, ମୋତେ ଏମିତି ଲୋକ, ସେଇଟା ଆମର ନିଜର ମାଇଣ୍ଡର ସାଟିସ୍ଫିକେସନ୍। କୃଷ୍ଣଙ୍କ ସହିତ କିଛି ମତଲବ ନାହିଁ, ଭଗବାନ ସହିତ କିଛି ମତଲବ ନାହିଁ, ବହୁତ ସୁଖ ଜିନିଷ ନା, ଏଇଟା ଅନୁଭବର ଜିନିଷ, ଯିଏ ଅନୁଭବ କରି ସେ ଜାଣିପାରିବ, କହିଲେ ଜାଣିହବନି, ଯିଏ ଅନୁଭବ କରି ସେ ଜାଣିପାରିବ। ଭକ୍ତିରେ ସବୁ ଜିନିଷ କେବଳ ଶୁଣିକି ବୁଝି ହୁଏ ନା, ସମସ୍ତେ ଶୁଣୁଛନ୍ତି କିନ୍ତୁ କେହି ବୁଝିପାରିବେନି, ଯିଏ ତାର ଅନୁଭବ କରେ ସେ ବୁଝିପାରିବ, ଯାହାର ସ୍ୱାନୁଭବ ଅଛି ସେ କେବଳ ବୁଝିପାରିବ। ନିଜ ନିଜର ରୁଚି ରହିଛି, ନିଜ ନିଜର ସ୍ୱଭାବ ରହିଛି, ନିଜେ ଏକାକି ଚଳିବା, ଏକାକି ଖାଇବା, ଏକାକି ନିଜର କାମଟା କରିବା ଭାରି ଗୋଟେ ସାଟିସ୍ଫେକ୍ସନ୍ ଲାଗେ, ମୁଁ ଝମେଳାରେ ନାହିଁ, ଆମେ ଥିଲୁ ନା ସବୁ ଆମେ ଜାଣିଛୁ ନା, ବହୁତ ମନକୁ ପ୍ରସନ୍ନ ଲାଗେ। ତା ସହିତ ଗୁରୁକୃଷ୍ଣଙ୍କର କିଛି ମତଲବ ନାହିଁ, ତୁମେ ଭଲରେ ରହିଲେ, ତୁମେ ଭଲ ଜାଗାରେ ରହିଛ, ଭଲରେ ତୁମେ ଯାହା କରୁଛ, ସେଥିରେ ଗୁରୁକୃଷ୍ଣଙ୍କ ସେବା ସହିତ କ'ଣ ଅଛି? ଗୁରୁକୃଷ୍ଣ ସେବା ସହିତ ଭଲ ମନ୍ଦର କିଛି ହେଠି ହେଠି ତୁମକୁ କରିବାକୁ ହିଁ ପଡ଼ିବ, କୃପାଟା ତାଙ୍କ କତିରୁ ମିଳିବ ନା, ତୁମର ମନ ହିସାବରେ ସେ କଲେ ତୁମେ କୃପା ପାଇପାରିବନି। ମୁଁ ଏ କଥାଟା କାହିଁକି କହୁଛି ନା, ବ୍ରହ୍ମାଜୀ ଦେବତା ଅସୁର ସମସ୍ତଙ୍କର ଗୁରୁ, ଅସୁରମାନଙ୍କର ବି ଗୁରୁ ନା, ବହୁତ କମ୍ ଅସୁର ଅଛନ୍ତି ଯେଉଁମାନେ ବ୍ରହ୍ମାଙ୍କୁ ଆଟାକ୍ କରନ୍ତି, ମୋଷ୍ଟଲି ବ୍ରହ୍ମାଙ୍କୁ ସମସ୍ତେ ରେସ୍ପେକ୍ଟ ଦିଅନ୍ତି, କାହିଁକି ତାଙ୍କ ମ୍ୟାନେଜିଂ ଷ୍ଟାଇଲ୍ଟା ବହୁତ ସୁନ୍ଦର, ଭଗବାନଙ୍କ ଶକ୍ତିରେ ଆବିଷ୍ଟ ହେଇଛି, ବାଲାନ୍ସ ଅଫ୍ ନେଚର ବହୁତ ବଡ଼, ମାନେ ତାଙ୍କର ଜାଗୃତ ଅଭିଜ୍ଞତା। ଆଉ ସବୁ ସେଥିପାଇଁ ତପ ଲୋକରେ ସବୁବେଳେ, ସତ୍ୟ ଲୋକଟାକୁ ତପ୍ୟ ଲୋକ ବୋଲି କୁହାଯାଏ ନା, ସବୁବେଳେ ତପସ୍ୟାରେ ବସନ୍ତି ବ୍ରହ୍ମାଜୀ ସବୁବେଳେ। ଯେତେବେଳେ ବ୍ରହ୍ମାଙ୍କର ଦୋଷ ଶାସ୍ତ୍ର ଦେଖୁଛୁ, ସେଠି ଜୀବ ଜୀବ କୋଟି ବ୍ରହ୍ମା ବୋଲି ଧରିବ, ବ୍ରହ୍ମା ତିନି ପ୍ରକାର ନା, ଈଶ୍ୱର ଗୋଟେ ବ୍ରହ୍ମା, ଜୀବ କୋଟି ବ୍ରହ୍ମା, ଜୀବ କୋଟି ବ୍ରହ୍ମା ଦୁଇ ପ୍ରକାର, ଈଶ୍ୱର କୋଟି ଭଗବାନଙ୍କ ଆବେଶରେ ଯେଉଁ ବ୍ରହ୍ମା ରୁହନ୍ତି, ହଁ ବ୍ରହ୍ମା ତିନି ପ୍ରକାର ଚକ୍ରପାଦ ଲେଖିଲେ, ଏ ତ ଈଶ୍ୱର କୋଟି ଜୀବ କୋଟି, ସେ ତିନି ପ୍ରକାର ଲେଖିଲେ, କର୍ମୀ ବ୍ରହ୍ମା, ଜ୍ଞାନୀ ବ୍ରହ୍ମା, ଭକ୍ତ ବ୍ରହ୍ମା। କର୍ମୀ ଯେଉଁମାନେ କର୍ମ କରିକି ସେମାନେ ବ୍ରହ୍ମ ପଦକୁ ଯାଇଛନ୍ତି, ସେ 100 ବର୍ଷ ତାଙ୍କର, ଯେତେବେଳେ କିଛି ଦୋଷ ତ୍ରୁଟି ତୁମେ ଦେଖୁଛ ବ୍ରହ୍ମା ଇଏରେ, ସେଟା ଦୁଇଟା ଅର୍ଥକୁ ନେବାକୁ ପଡ଼ିବ, ସେଟା ସେଇ ଦୋଷଟାକୁ ତୁମେ କର୍ମୀ ବ୍ରହ୍ମା ପାଖରେ ଲଗେଇବ, ଭକ୍ତ ବ୍ରହ୍ମା ପାଖରେ ଲଗେଇ ପାରିବନି। ଆଉ ବେଳେବେଳେ ଯେମିତି ବ୍ରହ୍ମାନ ବିମୋହନ ଲୀଳା, ବ୍ରହ୍ମା ବିମୋହନ ଲୀଳା, ସରସ୍ୱତୀ ପଛରେ ଧାବମାନ, ଏ ଯେଉଁ ଲୀଳା ଗୁଡ଼ିକ ସବୁ ଭଗବତ ଇଚ୍ଛା ରହିଛି, ସେଠି ତୁମେ ବ୍ରହ୍ମାଙ୍କୁ ଡିସାଇଜ୍ କଲେ ତୁମର ଅପରାଧ ହବ, ଅନ୍ୟ ଦେବତାମାନଙ୍କୁ ନିନ୍ଦା କରିବା ମନା କରାଯାଇଛି, ଦଶ ଆଉ ଅପରାଧ, ଦଶ ଅପରାଧ ଭିତରେ ବହୁତ ବାଲାନ୍ସ ନେଚର। ଦେବତା ଅସୁର ସମସ୍ତଙ୍କୁ ନେଇକି ସେ ସୁନ୍ଦର ଭାବରେ ସୃଷ୍ଟି କେନ୍ଦ୍ରରେ ଚାଲି ଭଗବାନଙ୍କର କାର୍ଯ୍ୟଟାକୁ ସେ କରୁଛନ୍ତି, ମ୍ୟାନେଜମେଣ୍ଟ କରୁଛନ୍ତି। ମ୍ୟାନେଜମେଣ୍ଟଟା ଗୋଟେ କ'ଣ, ଗୁରୁ ବୈଷ୍ଣଙ୍କ ପାଇଁ ହିଁ ସେଟା ଗୋଟେ କାର୍ଯ୍ୟଟା କରିବା, ସେଟା ଭାରି ଝମେଳା କ'ଣ, ସେ ଗୁରୁ ବୈଷ୍ଣଙ୍କର କାର୍ଯ୍ୟଟା ତୁମକୁ ତୁଲିବାକୁ ପଡ଼ିବ, ଆସି ବହୁତ ସୁନ୍ଦର ଭାବରେ ମ୍ୟାନେଜ୍ କରନ୍ତୁ। କେଉଁ କଥାରେ ବ୍ରହ୍ମାଙ୍କ କଥା ଆଜି କାଇଁ ମନ ପଡ଼ିଗଲା, ହଁ ବ୍ରହ୍ମାଜୀ ଏ ଯେଉଁ ସ୍ତୁତି କଥା ମୁଁ କହୁଥିଲି, ତାଙ୍କ ସ୍ତୁତିରେ ମନ ପଡ଼ିଗଲା। ଦୈବ ହତାର୍ଥ ରଚନା ରୋଷେଇ ପିଦି ବା ଯୁଷ୍ମତ୍ ପ୍ରସଙ୍ଗ ବିମୁଖା କହନି ଅତୃପ୍ତ କରଣା ନିଶିନୀ ସୟାନମ ନାନା ମନୋରଥ ଦିଆ କ୍ଷଣଭଙ୍ଗ ନିଦ୍ରା। ମଣିଷ କ'ଣ ଏ ମଣିଷକୁ ବୁଝେଇବ ଏସବୁ ଭାଗବତ ବାଣୀ, ଡରିକି ପଳେଇବେ ଲୋକ ଶୁଣିଲେ। ଅହନ୍ୟ ଅତୃପ୍ତ କରଣ ଅହର ନିଶି 24 ଘଣ୍ଟା ଖାଲି ବ୍ୟାକୁଳ ହେଉଛି, କେମିତି ମୋର ଏଇଟା ଦରକାର ସେଇଟା ଦରକାର, ଏ ଟଙ୍କା ସରିଗଲା, ଏମିତି ହେଲା, ପୁଅ ଚାକିରି କଲା, ନିଜ ମୋର ଏଇ ସମସ୍ୟା, ଆଉ ବିଭିନ୍ନ ମନୋରଥ ଦିଆ କ୍ଷଣଭଙ୍ଗ ନିଦ୍ରା, ଏତେ ତାର ମନୋରଥ, ମନୋରଥ ମାନେ କ'ଣ, ଯେଉଁ ମେଟେରିଆଲ ପ୍ଲାନ ଆଣ୍ଡ ପ୍ରୋଜେକ୍ଟ, କ୍ଷଣଭଙ୍ଗ ନିଦ୍ରା, ରାତିରେ ଶୋଇପାରୁନି, ଖାଲି ବାର ବାର ନିଦ ହରଉଛି, କ'ଣ ହବ ସେଇଟା, ସକାଳୁ ଗଲେ ସେ ବିଲ୍ଟା ଉଠିବ, ଏଇଟା ହବ ସେଟା ହବ ନା କ'ଣ ବୋଲି, ହଉନି ବିଲ୍ଟା ପାସ୍ ହଉନି, କ'ଣ କରିବା, ସେ କେମିତି କ'ଣ ହେଲା, ରାତି 11 ଶୋଇବ, ସେ ବିଲ୍ କଥା ଚିନ୍ତା କରିକି ପୁଣି ରାତି 3 ଉଠିଲାଣି, କେମିତି ଘର କାମଟା ଉଠିକି ପୁଣି ଯିବା, ସେ ଅଫିସ ଆସିଲା କି ନାହିଁ, ସାର୍ କ'ଣ ଟିକେ ବିଲ୍ଟା ଆଜ୍ଞା ପାସ୍ କରନ୍ତୁ, ସେ ଯେଉଁ ବିକଳ ଯିବ, ସେ ଲେଖିଲେ ଖାଲି ମନୋରଥରେ ଯିବ, ଧମଚି ଯିବ, କାହାର ଯିବ, ଆତ୍ମା ମଧ୍ୟ ବ୍ୟକ୍ତ ମଧ୍ୟ ଭାରତ, ଏଇଟା ମଧ୍ୟ ଜିନିଷଟା, ଏଇଟା ପୂର୍ବରୁ ନଥିଲା, ପୁଣି ଅବ୍ୟକ୍ତ ପଳେଇବେ ଶରୀର, କେବଳ ଏଇଟା ଇମ୍ପୋର୍ଟାନ୍ସ ଦିଆହଉଛି ମାନବ ଶରୀରଟାକୁ, କେବଳ ଏଥିରେ ଭଗବାନଙ୍କର ଭଜନ କରିକି ଉଦ୍ଧାର ପାଇବା ଜୀବାତ୍ମାକୁ। ନାନା ମନୋରଥ ଦିଆ କ୍ଷଣଭଙ୍ଗ ନିଦ୍ରା, ରାତିରେ ନିଦ ହଉନି, କହିଲେ ଆରେ ମନୁଷ୍ୟ କଥା କ'ଣ କହିବା, ଦୈବ ହତାର୍ଥ ରଚନା ରୋଷେଇ ଉପି ଦେବା, ଏ ଯେଉଁ ମନୋରଥ କରୁଛନ୍ତି ଦେବତା ଋଷି ମୁନିମାନେ, ତାଙ୍କ ମନକୁ ଦୈବ କୃଷ୍ଣ ଭାଙ୍ଗିଦେବେ, ସବୁ କିଛି ରଖିବେନି, କାହିଁକି ନା ଯୁଷ୍ମ ପ୍ରସଙ୍ଗ ବିମୁଖ ସଂସାରନ୍ତି, ତାଙ୍କ ପ୍ରୋଜେକ୍ଟକୁ କେବଳ ଭାଙ୍ଗିବେନି, ପ୍ଲାନ ପ୍ରୋଜେକ୍ଟକୁ ଭାଙ୍ଗିବେନି, ଇହ ସଂସାରନ୍ତି, ପୁଣି ଏଇ ଭବ ସଂସାରକୁ ଚାଲି ଆସିବେ। ବ୍ରହ୍ମାଜୀଙ୍କର ସ୍ତୁତି ନା, ସେଥିପାଇଁ ଯେ ବ୍ୟକ୍ତଟା ଗୋଟେ ମଝି ମଝି କାମଟା, ଓ ଏତେ ଡିଫିକଲ୍ଟ ଗୋଟେ ମଣିଷ ଶରୀରକୁ ଭଗବାନ ମାନେ ଏତେ ଫେସିଲିଟି ଦେଇଛନ୍ତି, କିନ୍ତୁ ମଣିଷ ଶରୀରଟା ଏତେ ମାନେ ଶରୀରଟାକୁ ମେଣ୍ଟେନ୍ କରିବା ପାଇଁ କେତେ ଜୀବକୁ କଷ୍ଟ କରିବାକୁ ପଡୁଛି, ଗୋଟେ ଖାଇବ, ଖାଇବା ପାଇଁ ଗୋଟେ ମଣିଷର କରପାତ୍ର ଦରକାର, କିଛି ଦରକାର ନାହିଁ, ଲୋକ ଏମିତି ଏତିକି ହାତରେ ଯେତିକି ଏତିକି, ଭଗବାନ ଯାହାର ପେଟ ଯେତିକି ତା ହାତ ସେତିକି ତିଆରି କରିଦେଇଛି, କରକୁ ପାତ୍ର କରିଦେବ ଯେତିକି ହେଲା ସେତିକି, ଆଉ କରପାତ୍ର ବି ଜଳ। ଲୋକମାନେ କ'ଣ କରୁଥିଲେ, ଲୋକମାନେ ଆଗରୁ ଯେଉଁ ଖାଉଥିଲେ ଜଳ ପିଉଥିଲେ, ସବୁ ଏମିତି ପିଉଥିଲେ ନା, ପାଣିରେ ସବୁ ପିଅନ୍ତି, ହାତ ସେତିକି ତାର ଦରକାର, ଆଉ ଗଣ୍ଡେ ଖାଲି ରାତିରେ ଟିକେ ଶୋଇବାର ଅଛି, ଆସିଲେ ଏତିକି ଦରକାର, କପଡ଼ା ଖଣ୍ଡେ ପିନ୍ଧିବ, ରୁଟି କପଡ଼ା ମକାନ ତିନିଟା, କ'ଣ କରିବେ, ଜୀବନ ଅପୂରଣୀୟ କାମନା। ଆଉ କଳିଯୁଗରେ ତ ସବୁ ପରିବର୍ତ୍ତନ ହେଇକା ଯାଉଛି, ଆବଶ୍ୟକତା ବର୍ତ୍ତମାନ ତୁମେ ଯେଉଁଟା କହିଲେ ବି ସେଟା ପ୍ରାକ୍ଟିକାଲ ନୁହେଁ, ଯାହା କୁହନ୍ତି ପ୍ରକୃତ କଥା ନୁହେଁ, ସେମାନେ ଚଳିପାରିବେ ନାହିଁ, କିଛି ଦେଖନ୍ତୁ ବର୍ଷା ଋତୁରେ ବର୍ଷା ନାହିଁ, ଲୋକ ତୁମେ କହିବେ ଫାର୍ମିଂ କର, ସେ କ'ଣ ଫାର୍ମିଂ କରି ଚଳିବ, ତୁମେ ପ୍ରାକ୍ଟିକାଲ ଦେଖିଲା ବେଳକୁ ଅଲଗା ହେଇଗଲାଣି ନା, ତ ଏଇ କଳିଯୁଗଟା ଏଇଟା ହବ, ଆଉ ଏତେ ଖାଲି ସଫରିଂ ସଫରିଂ ସଫରିଂ, ଲୋକଗୁଡ଼ାଙ୍କୁ ମାନେ ଏତେ କଷ୍ଟ ମିଳିବ, ଏସବୁ ବିଦେଶ ବେଳା ହେଇଯିବ, ଆଉ ବିଦେଶରେ କ'ଣ କ'ଣ ମିଳେ ନା କ'ଣ, ବିଦେଶରେ ଲେବର ମାନେ ମୁଣ୍ଡ ପିଟି କାମ କରନ୍ତି, ମାନେ ମୁଣ୍ଡ ପିଟନ୍ତି, ଖଟିବେ ପୁଣି ଟ୍ୟାକ୍ସ ଦେବେ, ଏଇଭଳିଆ ହେଇଯିବ ଭାରତ ବର୍ଷରେ, ଆଉ ବ୍ୟସ୍ତ କାହିଁକି ହେଉଛ, କେହି ନାହିଁ ବର୍ତ୍ତମାନ ବିଦେଶ ଫେରୁଛି ଏଗ୍ରିକଲଚରକୁ, ହେଲେ ବି ବହୁତ କମ୍ ଲୋକ କରୁଛନ୍ତି, ଫେରୁଛି ନା, ଇଣ୍ଡଷ୍ଟ୍ରିଆଲ ପୁରା ସହର ଯେମିତି ଭୁବନେଶ୍ୱର, ତୁମେ ରହିପାରିବୁନି 15,000 ଟଙ୍କା ନହେଲେ ତୁମେ ରହିପାରିବୁନି, ଘର ଭଡ଼ା 5,000, ଏଠି 5,000 ଗୋଟେ ଲୋକ ତା ପରିବାର ଚଳୁଛି, ସେଠି ଘର ଭଡ଼ା 5,000, ଏସବୁ ସିଟିକି ପଳେଇବେ, ଗାଁ ଗହଳି ତ ଚଳିପାରିବେନି, ଦେଖୁନା ବର୍ଷା ବର୍ଷା ନାହିଁ, ଧାନ ଲୋକ ତାର ପକେଇ ବସିଛି, ସବୁ ବିଦେଶ ଭଳିଆ ହେଇଯିବ, ସବୁ ବ୍ୟସ୍ତ ନାହିଁ, କଳିଯୁଗ ଆଉ ଆସିଛି, ସେଟା ଭଗବାନଙ୍କ ଇଚ୍ଛାରେ ଆସିଥିଲେ ନା ପ୍ରଭୁପାଦଜୀ ମହାରାଜ, ଆଉ ଲୋକ ଏବେ ବୁଝୁନି, ଆଉ 10 ବର୍ଷ ପରେ ବୁଝିପାରିବ, ଇସ୍କନରେ ଜାଗା ହବନି, ଇସ୍କନରେ ଏତିକି ମନ୍ଦିର ନାହିଁ, ଇସ୍କନ ସବୁ ମନ୍ଦିରକୁ ବଢ଼େଇବାକୁ ପଡ଼ିବ, ଏତେ ଲୋକ ଭକ୍ତ ହେବେ, ମୁଁ ଦେଖାହଉଛି ଆଖି ଆଗରେ, ଆଉ ପ୍ରଭୁପାଦରେ କହିଯାଇଛନ୍ତି, ଆଉ ପ୍ରଭୁପାଦ କହିଛନ୍ତି ତୁ ବ୍ୟସ୍ତ ହବନି, ଯେତେ ନାସ୍ତିକତା ବଢ଼ିବ ସେତେ ଲୋକ ଆମ ପାଖକୁ ଆସିବେ, ତାଙ୍କ ସେଲ୍ଟର କୃଷ୍ଣ ଛଡ଼ା ସେଲ୍ଟର କିଣୁ ନାହିଁ, ଭକ୍ତ ବନେଇବା ଦରକାର ନାହିଁ, ତୁମେ ଖାଲି ମନ୍ଦିର ଠିକ ସାଇଜ କରକ, ଲୋକ ବେଳେ ବେଳେ ଆସିବେ, ଏ ଘର ତ ଏମିତି ମାଡ଼ ହବ ନା କ'ଣ ଭାବିଲେ, ଏମିତି ଖୁନ୍ଦା ଖାଇବ ବାଟ ପାଇବନି ଆଉ ମନ୍ଦିରକୁ ଆସିବାନି କି, ଆଉ ସେ ହେଇଯିବ ସବୁ ବିଦେଶରେ ଯେମିତିକା ସେଭଳିଆ ହେଇଯିବ, ବ୍ୟସ୍ତ କାହିଁକି ହେଉଛି, ପ୍ରଭୁ କହିଦେଇଛନ୍ତି ସବୁ, ତେଣୁ ଆମର ବହୁତ ରେସ୍ପନ୍ସିବିଲିଟି ସମାଜ ପାଇଁ, ସମାଜର ଦାୟିତ୍ୱଟା ଇସ୍କନ ହିଁ ନବ, ଭବିଷ୍ୟତରେ ସମାଜର ଦାୟିତ୍ୱ ଇସ୍କନ ଉପରେ ଛାଡ଼ିଦେବେ ସରକାର, ପାରିବେନି, ଏ ବିଦେଶରେ ପ୍ରଭୁପାଦ ଗଲା ଆମେରିକାକୁ, ଆମେରିକାରେ ସବୁ ଆଲାଉ କରିଦେଉଥିଲେ, ଯାଆନ୍ତୁ ସ୍ୱାମୀ ଯାଆନ୍ତୁ ୟୁନିଭର୍ସିଟି ଯାଆନ୍ତୁ, ଆରେ ଏଡ଼ି ଗୋଟେ ଛୁଆଟା ଡ୍ରଗ୍ସ ଖାଇବେ ଟିଚର ଆଗରେ, ପୁଅ ଝିଅ ସବୁ ମାନେ କ'ଣ ଗୋଟା ସବୁ ଖରାପ କଥା, ଗୋଟେ କହିବା କଥା ନାହିଁ, ମୁଁ ସବୁ ଯେଉଁ ଫ୍ରାନ୍ସ ଯାଇଥିଲି, ଛୋଟ ଛୋଟ ପିଲାମାନଙ୍କର ସ୍କୁଲ କାନ୍ଥରେ ଲେଖା ହେଇଥିବ, ଏଇଟା ମାନେ ଏତେ ଆମର ଆମର ତ ଏଇଟା ନାହିଁ ତାଙ୍କ ଦେଶରେ, ଛୋଟ ଛୋଟ ମାନେ 8th-9th ପିଲାଙ୍କର ଲେଖା ହେଇଥିବ, ପୁରା ଲେଖା ହେଇଥିବ ଏଇ ମୋବାଇଲ ନମ୍ବର, ଯଦି ତୁମର କିଛି ମାନେ କୋଉଠି ସମ୍ପର୍କରେ କିଛି ଗୋଟେ ଅସୁବିଧା ହେଉଛି ଆମକୁ ଜଣେଇ ଦିଅ, ସ୍କୁଲ ପିଲାମାନଙ୍କୁ ଟୋଲ୍ ଫ୍ରି ନମ୍ବର ଯେମିତି ଆମର ଇଣ୍ଡିଆ ଗଭର୍ଣ୍ଣମେଣ୍ଟ, ହଁ ମୁଣ୍ଡ ଖରାପ ହେଲା, କ'ଣ ଏଇ ସଂସ୍କୃତିରେ ସେମାନେ ବଢ଼ୁଛନ୍ତି, ସେଭଳିଆ ଭାରତବର୍ଷ ହେଇଯିବ, ଆମ ଆମ ସଂସ୍କୃତି ଛାଡ଼ିଲା ଆଉ କ'ଣ ହବ, ସେଥିପାଇଁ ଜୀବନ ଭଳିଆ ଲାଗୁଛି ନା, ବିଦେଶୀମାନେ ଯେତେବେଳେ ପ୍ରଭୁପାଦ ଯାଇ ପହଞ୍ଚିଲେ ସବୁ ଜୀବନ କଲେ, ନାଇଁ ଭଗବାନ ହିଁ ଆସିଛନ୍ତି, ଜୀବନ କିଛି ବୁଝିପାରୁ ନା, ବ୍ୟକ୍ତ ମଝି ଜିନିଷଟା ବ୍ୟକ୍ତ ହେଇଛି ନା, ଏଇଟା ମଝି ଜିନିଷଟା ଆଉ ଅବ୍ୟକ୍ତରୁ ଆସିଛେ, କୁଆଡ଼େ ଆସିଛେ କିଛି ପତା ନାହିଁ, ଜୀବାତ୍ମା ପୁଣି କୁଆଡ଼େ ଯିବ ବି, ଜୀବାତ୍ମା କେଉଁ ସ୍ୱରରୁ ଠିକଣା ନାହିଁ, ବର୍ତ୍ତମାନ ଗୋଟେ ବ୍ୟକ୍ତ ହେଇଛି, ସେପଟେ କିଏ ଗୋଟେ ପୁରୁଷଟେ କିଏ ଗୋଟେ ସ୍ତ୍ରୀଟେ, ଖାଲି ଏ ସଂସାରରେ ଗଣ୍ଡେ ଖାଇପିଇକି ବଞ୍ଚୁ ସେତିକି ତାକୁ ଅସମ୍ଭବ ହେଇଗଲାଣି, ମନ ଏତେ ତାର ଚଞ୍ଚଳ କୁଆଡ଼େ କ'ଣ କରିବ, କେତେ ପ୍ରକାର ସମସ୍ୟା ଉଫ, ସେଥିପାଇଁ ଏଇ ମାନବ ଜନ୍ମରେ କେବଳ ଧର୍ମ ଗୋଟିଏ ଜିନିଷଟା ବୁଝି ହେବ, ବ୍ୟକ୍ତ ଅବସ୍ଥାରେ ଧର୍ମଟା ବୁଝି ହେବ, ପୁଣି ଭଗବାନ କପିଳଦେବ କହିଦେଲେ ଦେବହୂତି, ନାଇଁ 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 ଏମିତି ନାହିଁ, ମନୁଷ୍ୟ ଜୀବନରେ ଗୋଟେ ଲିମିଟ୍ ପିରିୟଡ୍ ରହିଛି, ତୁମେ କହିବନି ଯେ ମୁଁ ବୃଦ୍ଧ ଅବସ୍ଥାରେ ଚତୁର୍ଥ ଅବସ୍ଥାରେ ଧର୍ମ କରିବି, ନାଇଁ ସେ ସେଟା କାଟି ଦେଉଛନ୍ତି, ଭଗବାନ କପିଳଦେବ ତାଙ୍କ ମାଆଙ୍କୁ କହୁଛନ୍ତି, ନାଇଁ ଯାବତ ପୁଷ୍କଳମ କ'ଣ, ଯେପର୍ଯ୍ୟନ୍ତ ଶରୀର ରୋଗ ନ ହେଇଛି ବୁଢ଼ା ନ ହେଇଛି ତା ପୂର୍ବରୁ ଭୋଜନ କରିନିଅ, ତାପରେ କରିପାରିବେ, ତୁମକୁ କିଛି ଗୋଟେ ଡିଜିଜ୍ ହେଇଯାଉ, ଏ ଜ୍ୱରଟା ହେଇଗଲେ ମାଳ ମାଳ ଅଛି କି ନାହିଁ ତୁମେ ଅଛ କି ନା ଜାଣିପାରିବନି, ଆଉ ପଡ଼ିକି ରହିଥିବ, ଆଉ ଆମେ ତ ନିଜ ଜାଣିଛୁ ସବୁ, ଆଉ ଚେତନା କୁଆଡ଼େ ଯିବ, ଯାହା ତୁମେ କରିଛ ଯଦି ସେତେବେଳେ କୃଷ୍ଣ ତୁମକୁ ସ୍ମରଣ କରିକି ଗଲାବେଳେ ଶରୀର ଟିକେ ନେବେ ସେତିକି, ଆଉ ଶରୀର ପ୍ରତିକୂଳ ହେଇଛି ତୁମେ କୃଷ୍ଣଙ୍କୁ ଚିନ୍ତା କରି ସେଟା ଭୁଲିଯାଅ, ସେ ସମର୍ଥ ହେଇଛନ୍ତି ଗୁରୁଦେବ ଥିଲେ, ପ୍ରଭୁପାଦ ଥିଲେ, ପ୍ରଭୁପାଦ ଲାଷ୍ଟ ବେଳେ ବି ତାଙ୍କ ରେକର୍ଡିଂ ଚାଲିଥିଲା, ସେ ଅଲଗା, ନହେଲେ ତୁମେ ଜ୍ୱର ଗୋଟେ ହେଇଗଲେ ଯାହା ଅବସ୍ଥା ହେଉଛି ସେତେବେଳେ କ'ଣ କିଛି ରହିବ, କିଛି କାମ ସରି, କେବଳ କିନ୍ତୁ ସବୁଟା ନଷ୍ଟ ହେବନି ନା, ତୁମେ ଯାହା ଭଗବାନ ପାଇଁ କରିଛ ଭଗବାନ ସେଟାକୁ ସରଳତା ଛାଡ଼ୁଛ, ଭଗବାନ ସ୍ମରଣ କରିବାରେ ଇଏ ସରକାର ଛାଡ଼ୁଛି, ସେ ପରମାତ୍ମାର ଉପରେ ଅଛନ୍ତି ନା, ସେତେବେଳେ ତୁମ ଚେତନାଟା ଆସିବ। ତ ପାର ହବ ନା। ଆଉ ତୁମେ ଭାବୁଛ କ'ଣ ଏବେ ଯେଉଁ ବୀରବର ଦେଖେଇକି ତୁମେ କହୁଛ ମୁଁ ସବୁ କରିବି ସେୟା କରିଦେବ ମୃତ୍ୟୁ ସମୟରେ କିଛି ହବ। ସେଥିପାଇଁ ସେ କହିଲେ ତା ରୋଗ ଆଉ ବୃଦ୍ଧ ବୃଦ୍ଧ ହବା ପୂର୍ବରୁ ଭଜନ କରିନି, ନହେଲେ ତୁ କରିପାରିବନି ଧର୍ମ, କେବେ ବି କରିପାରିବନି, ବଡି ସପୋର୍ଟ କରିପାରିବନି। ଆଉ ଏଇ ଅଭ୍ୟାସଟା ଥିଲେ, ଅଭ୍ୟାସଟା ଗୋଟେ କ'ଣ ଇନ୍ଦ୍ରିୟ ମନ ଉପରେ ଗୋଟେ ପ୍ରଭାବଟା ପଡ଼ିଯାଏ, ସେଇଟାକୁ ଚାଲିବ, ସେଇଟା ତୁମର ଚାଲିବ। ଯେମିତି ଲୋକ ଗୋଟେ କହୁଛି ନା କ'ଣ ଏକୁଟିଆ କେମିତି ରହିବି, କେମିତି ମୁଁ ଚଳିବି, ଗୋଟେ ସାଧାରଣ ଲୋକ ପାଇଁ ଏକୁଟିଆଟେ ରହିବା, ଗୋଟେ ଗୋଟେ ମଣିଷର ଘରଟା ଏକୁଟିଆ ରହିବ ତା ପାଇଁ ବହୁତ ବଡ଼ କଷ୍ଟ। କିନ୍ତୁ ଯିଏ ଏକୁଟିଆ 25 ବର୍ଷ ରହିଛି ସାଧୁ ଜୀବନରେ ତାକୁ ଏକୁଟିଆଟା ସବୁଠୁ ଭଲ, ସେ ଜାଣିଛି ଏଟା ଗୋଟେ ଯୋଉଦିନରେ ସରିଲେ ଯିବ ଯୋଉଠି ହେଲେ ପଡ଼ିକି ଯିବ, କ'ଣ ଚିନ୍ତା କରିବାର ଅଛି, ମାଇଣ୍ଡରେ ସେଟଅପ୍ ନ ସବୁ ଜିନିଷ ଗୁଡ଼ା। ଏ ବ୍ୟକ୍ତ ମଝି ପାଇଁ ତ ମଣିଷ ମରିଗଲା ଆଉ, ସବୁ ଭକ୍ତିନ ଠାକୁର ସେଟା ଏଇ ଯୋଉ ହାସ୍ୟ ରଚନା କଲେ ଆଉ। ମହାପ୍ରଳୟ ପି କର୍ମ ମାତ୍ରା ଦିନ ସତ୍ୱାଦି ସୂକ୍ଷ୍ମ ରୂପେଣ ଭୂତାନି ସନ୍ତି ଏବ ତସ୍ମାତ୍ ସର୍ବାଣି ଭୂତାନି ଆଦ୍ୟନ୍ତରୀୟ ଅବକ୍ତିଆନି ମଧ୍ୟ ବକ୍ତିଆନି ଇତ୍ୟର୍ଥ କାଁ ପରି ଦେବ ନା କଶୋକ ନିମିତ ବିଳାପ। ଅର୍ଜୁନ କାହିଁକି ତୁମେ ବିଳାପ ଗୋଟେ କରୁଛ, କାହିଁକି ଶୋକ କରୁଛ, ଆରେ ମହାପ୍ରଳୟକୁ ପଳେଇଲେ ଜୀବ ସୂକ୍ଷ୍ମ ରୂପରେ ରହୁଛି, ଜୀବ କ'ଣ ମରିଯାଉଛି କି ପିତାମ ବିଷ୍ଣୁ ମରିଯିବେ ନା ତୁମେ ମରିଯିବ, ମହାପ୍ରଳୟ ହେଇଗଲା ପରେ ଜୀବ ସୂକ୍ଷ୍ମ ରୂପରେ ରହୁନି କି, ସୂକ୍ଷ୍ମ ରୂପରେ ବିଷ୍ଣୁଙ୍କ ଶରୀର ଆଶ୍ରୟ ନେଉଛି ନା, ପୁଣି ତାର କର୍ମ ଉଦ୍ଭୃତ ହବ ଯେତେବେଳେ ଉଠିବ ଯୋଗ ନିଦ୍ରା ଭାଙ୍ଗିବ ସୃଷ୍ଟି ଆରମ୍ଭ ହବ, ପୁଣି ତା କର୍ମକୁ ଭଗବାନ ଦେଖିକି ପୁଣି ସୃଷ୍ଟି ଆରମ୍ଭ ହବ। ଦୁଃଖ ଶ୍ଳୋକରେ କ'ଣ ଅଛି, କାଁ ପରିଦେବ ନା, ପରିଦେବ ନା ଶବ୍ଦ ଅର୍ଥ ଦେଖୁ ନା କ'ଣ ଲେଖାଇଛନ୍ତି, ଦୁଃଖ କାହିଁକି ଦୁଃଖ କରୁଛ। ସେ କଥା କହୁଥିଲି ନା ଦ୍ୱିତୀୟ ଅଧ୍ୟାୟରେ ଖାଲି ଦେଖ ଗୀତାରେ କେତେ ଥର ଭଗବାନ କହିଲେ କହୁଛନ୍ତି ଦୁଃଖ କର ନା, ଦୁଃଖ କର ନା, ଶୋକ କର ନା, ଦୁଃଖ କର ନା, ଚିନ୍ତା କର ନା। ମାଲିକ କହୁଛି ଏଟା ଶୁଣ ମଣିଷ କଥାଟା, ତୁମେ କାହିଁ ତୁମେ କାହିଁ ମୁଣ୍ଡରେ ଏଟା ପୁରଉଛୁ ମୋର କଣ ହବ, ଆରେ ଭଗବାନ ଅଛନ୍ତି ସେ ଚିନ୍ତା ମମ ଜୀବନେ ଯଦି ଅଶ୍ୟାସ୍ତି ବିଶ୍ୱମ୍ବର ଚାଣକ୍ୟ ପଣ୍ଡିତ ଲେଖିବେ। ମଣିଷଟା ଗୋଟେ କଣ ଗୋଟେ ଅବିଶ୍ୱାସୀ ଜୀବଟା, ଭଜନ କରୁ ଯାହା କରୁ ତାର ଯଦି ବିଶ୍ୱାସ ରହିବ ଭଗବାନ ପ୍ରତି, କା ଚିନ୍ତା ମମ ଜୀବନେ, ମୋ ଜୀବନରେ କ'ଣ ମୁଁ ଚିନ୍ତା କରିବା ଦରକାର, ଯଦି ଯଦି ଆସ୍ତି ଅସ୍ତି ବିଶ୍ୱମ୍ବର ଭଗବାନ ବିଶ୍ୱମ୍ବର ଯୋଉଠି ଅଛନ୍ତି ମୁଁ କାହିଁ ଚିନ୍ତା କରିବି। ସେଠି ତା ପରବର୍ତ୍ତୀ ପଦରେ ଲେଖିଛନ୍ତି ଆଉ ସେଟା ପ୍ରୟୋଗ ହଉନି, ମାତୃଗର୍ଭରେ ଯେ ମାତୃଗର୍ଭରେ ଥିଲାବେଳେ ଯେ ମାତୃର ସ୍ତନ୍ୟରେ ସେ କ୍ଷୀର ପ୍ରଦାନ କରୁଛନ୍ତି, ସେ ମୋତେ ରକ୍ଷା କରିବେନି, ସେ ମୋତେ ରକ୍ଷା କରିବେନି। ଆରେ ଭଗବାନଙ୍କୁ ବିଶ୍ୱାସ କରିବା ଦରକାର, ମଣିଷ ହେଲ୍ପ କରିବ, କେହି କାହାକୁ ହେଲ୍ପ କରିପାରିବେନି, ସମସ୍ତେ ଗର୍ଭରେ ନେଇ ସବୁ ଯିବା ଆସୁଛନ୍ତି, ଯିଏ ଜଗତକୁ ଆଣିଛନ୍ତି ସେ ବ୍ୟବସ୍ଥା ପ୍ରତ୍ୟେକ ଜୀବର ବ୍ୟବସ୍ଥା, ସେମାନେ ବିଶ୍ୱମ୍ବର ଏଇଟା ଏଟା ଏଇଟା ଭୀରୁମାନଙ୍କ ରାସ୍ତା ନୁହେଁ, ଭକ୍ତ ଯିଏ ଅବଶ୍ୟ ଭୀରୁ ଭକ୍ତ କେବେ ହେଇପାରେ ନା, ଭୟାଳୁ କେବେ ଭକ୍ତ ହେଇପାରିବେନି, ମୁଁ ଜାଣିବାର ଭୟାଳୁ କେବେ ହିଁ ଭକ୍ତ ହେଇପାରେ ନା କି ଶରଣାଗତ ହେଇପାରେ ନା, ଯାହାର ଗୋଟେ ଭୟ ରହୁଛି ମୁଁ କୃଷ୍ଣ ପାଇବି କି ନାହିଁ, ଆରେ ଏଇଟା ଗୋଟେ ବୀର ସୁରବୀର ମାନଙ୍କର ରାସ୍ତା, ଏଇଟା ଗୋଟେ ନିର୍ଭୀକ ଭାବରେ ତୁମେ ଚାଲିବା ଦରକାର। ଯଦି ତୁମେ ଗୋଟେ ବଡ଼ ହସ୍ପିଟାଲ ଗଲ ସେଠି ତୁମେ ମରଣ ହେଇଗଲା ଆଉ ତୁମେ କିଏ ବଞ୍ଚେଇ ପାରିବ ବଡ଼ ଡକ୍ଟର ପାଖରେ ଲାଷ୍ଟ, ତୁମେ ତୁମର ଯଦି ଏଠି ଭଜନ କରିକି ପରିବର୍ତ୍ତନ ତୁମ ସ୍ୱଭାବ ନ କରିପାରିଲ କାମ କ୍ରୋଧ ନ କଲ ଆଉ କ'ଣ ହେଇପାରିବ, ବିଷୟ ଭୋଗିଲେ ହେଇପାରିବ, ତୁମେ ଟ୍ରାଏ କର ଚେଷ୍ଟା କର। ଏଗୁଡ଼ା କ'ଣ ଏଗୁଡ଼ା ମାନେ ସବୁ ମାନେ ଯାକୁ ବ୍ରଡ୍ ମାଇଣ୍ଡେଡ଼ ନୁହନ୍ତି, ସୂକ୍ଷ୍ମ ବୁଦ୍ଧି ଆଳୁ ନୁହନ୍ତି, ପର କଥା ଉପରେ ମାନେ ସାଧୁଗୁରୁ କଥା ଉପରେ ଚାଲୁନାହାନ୍ତି ନା, ନିଜର ବୁଦ୍ଧି କୁସଙ୍ଗରେ ସେଥିପାଇଁ ତା ମୁଣ୍ଡ ଗୁଡ଼ା ସବୁ ଏପଟ ସେପଟ ହେଇଯାଉଛି। ଭଗବାନ ଗୋଟେ ନିର୍ଭୟ ବାଣୀ ଦେଉଛନ୍ତି, ତୁଳସୀ ମାଳି ତିଳକ ଧାରଣ କରୁଛନ୍ତି, ଭଗବାନଙ୍କ ତିଳକ ଧାରଣ କଲା ମାତ୍ରେ ଭଗବାନଙ୍କର ତିଳକ ତୁଳସୀ ଧାରଣ ମାତ୍ରେଣ ତିଳକ ନା ତୁଳସୀ ତେବେ ବ୍ରହ୍ମଣା ପୂଜା କିମ୍ବି ଉତ୍ତମ ଅନୁସା ପୁରାଣ ପ୍ରାଣୀ କହୁଛନ୍ତି ଚକ୍ରବାଦ ତୁଳସୀ ଧାରଣ ମାତ୍ରେଣ ତିଳକ ଧାରଣ ତିଳକ ଧାରଣ ମାତ୍ରେଣ ଜଣେ ତିଳକ ଧାରଣ କରିଦେଲା ମାତ୍ରେ ତାକୁ ବ୍ରହ୍ମା ହିଁ ପୂଜା କରନ୍ତି। ଆଉ ଏ ଅର୍ଦ୍ଧକୁଣ୍ଡ ତିଳକ କରୁଛି କୃଷ୍ଣଙ୍କର ଭକ୍ତ, ଇଏ କ'ଣ ଆଜିକାଲି କ'ଣ ବୁଝିପାରୁଛନ୍ତି, ଯିବ ତେଲ ଲୁଣ ସଂସାର ଗୁରୁଦେବ ଗୋଟେ ଗୁଡ଼େ କୁହନ୍ତି ତେଲ ଲୁଣ ସଂସାରରେ ମାନେ ବୁଡ଼ିକି ରହୁଛନ୍ତି ଆଉ ମୋତେ କିଏ ଚଳେଇବ କ'ଣ ହବ ମୋର କ'ଣ ନାହିଁ। ଆରେ ଦେଖ କେତେ ସୁନ୍ଦର ଜିନିଷ ସବୁ ରହିଛି, ମହାପ୍ରଳୟ ପର୍ଯ୍ୟନ୍ତ ବି ଜୀବର ଅସ୍ତିତ୍ୱ ରହିଛି, ସେ ମୁକ୍ତି ପାଇଲା ପରେ ପରେ ତା କଥା, ଦୁଃଖ କ'ଣ ତୁମେ କରିବ, କାହା ପାଇଁ ତୁମେ ଦୁଃଖ କରିବ, ଭଗବାନ ଖାଲି ଗୋଟିଏ କଥାକୁ ବାରମ୍ବାର ଉଡ଼ଉଛନ୍ତି କହୁଛନ୍ତି ଖାଲି ଗୀତାରେ ଖୋଜ ତୁମେ ଦୁଃଖ କରଣ ଭଗବାନ କେତେଥର କହିଛନ୍ତି, କିନ୍ତୁ ମଣିଷର କାମ ହେଲା ସେଇଟା ଖାଲି ଦୁଃଖ କରେ, ଏଇଟା ଏମିତି ହେଲା ସେଇଟା, ଆରେ ଯାହା ହବାର ଅଛି ସେ ନୀତିକାର ଲେଖିଲେ ନା, ଯୋଉଟା ହବାର ଅଛି, ଓଡ଼ିଆ ଲୋକ କୁହନ୍ତି ଯୋଉଟା ହବାର ଅଛି ହବ, ଯୋଉଟା ନ ହବାର ଅଛି ସେଇଟା କେବେ ବି ହବନି। ଆଉ ଗୋଟିଏ ଜିନିଷ ହେଇପାରିବ, ଭଗବାନ ପାଖରେ ତିନିଟା ଜିନିଷ ଅଛି, ସେଇଟା ଆଉ କେହି କରିପାରିବେ, କୃଷ୍ଣ କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ। କରିବା କାମକୁ ବିଗାଡ଼ି ଦେବେ, ବିଗାଡ଼ିବା କାମକୁ କରିଦେବେ, ଯେ କାମଟା ନ ହେଇପାରିଥିବ ସେଟା ବି ସେ କରିଦେଇପାରିବେ। ଅସମ୍ଭବ ପ୍ରବାସୀ ସେ ସବୁ ଅସମ୍ଭବକୁ ସବୁ ସମ୍ଭବ କରିପାରିବେ। ଆଉ ମଣିଷଟା ଗୋଟେ ବିଚାର କରିଦେଉଛନ୍ତି ମୋ ଜୀବନଟା କେମିତି କଟିବା, ଗୋଟେ ଅସମ୍ଭବ, ଆରେ ଅସମ୍ଭବ ନୁହେଁ, ଜୀବନଟା ଗୋଟେ ଅସମ୍ଭବ ନୁହେଁ। କୃଷ୍ଣ କ'ଣ କରିପାରନ୍ତି ତୁମେ ନିଜେ ଅନୁଭବ କରି ତୁମେ ଜାଣିବ, କୃଷ୍ଣ କ'ଣ କରିପାରିବେ, କୃଷ୍ଣ ଯାହାକୁ ଗୁରୁ କୃଷ୍ଣ ଯାହାକୁ କୃପା କରେ ତା କ'ଣ, ସେ କ'ଣ ନ କରିପାରିବେ, ମୁକମ୍ବରୁତି ବା ଚାଲ, ଏଟା କିଛି ପ୍ରୋସିଜର ଦରକାର ନାହିଁ, କେଉଁ ୟୁନିଭର୍ସିଟି ଯାଇ ପାଠ ପଢ଼ିବା ଦରକାର ନାହିଁ, ପାଠ ପଢ଼ିକି ବଡ଼ ହେବା ଦରକାର ନାହିଁ, ଇଏ ପାଠ ଏମିତିକା, ଯେ କୃଷ୍ଣ ଗୁରୁ କାହାକୁ ଗୋଟେ କହିଲେ ତା କ'ଣ ନ କରିପାରିବେ, ସବୁ କରିଦେବେ, ମୁକମ୍ କରୁଛି ବା ଚାଲ ସେ ସବୁ କରିଦେବେ। ଏଟା ତ ବିଶ୍ୱାସର ଜିନିଷ ନା, ଏଟା ଯାହାର ଅନୁଭବ ସେ ଯାହା ବୁଝିବ, ତା କହିଲେ କ'ଣ ଗୋଟେ ଜୀବଟା ବୁଝିପାରିବ, ସେ ବୁଝିପାରିବ, ତା ବୁଦ୍ଧି ଖର୍ଚ୍ଚ କରିବେ, ସେ ବୁଝିପାରିବେ, ସବୁ କିଛି କରିପାରିବେ ସେ। ଅସମ୍ଭବ ଯେଉଁ ଶବ୍ଦ ତୁମେ କୁହାହଉଛି ସେଇଟା ସବୁ କିଛି ଅସମ୍ଭବ ନୁହେଁ, ଭଗବାନଙ୍କର କୃପା ଗୁରୁଙ୍କର କୃପାରେ ସବୁ ସବୁ ଅସମ୍ଭବ ସମ୍ଭବ ହୁଏ। ସେଇଟା ମୋ ଅନୁଭବର କଥା ମୁଁ ସେଥିପାଇଁ ବାଡ଼େଇ ବାଡ଼େଇ କହୁଛି, ମୁଁ କାହା କଥା ବି ମୋତେ କେତେ କ୍ରିଟିସ ସେ ଜଣାଉଛି, ସେ ସବୁବେଳେ କହିବେ ମହାରାଜ ଖାଲି ସେ ଗୁରୁ କଥା ହିଁ କହୁଛନ୍ତି, ମୁଁ ଏଇଟା ହତଭାଗଟା ଆଉ ମୁଁ କୃଷ୍ଣ କଥା କ'ଣ ଜାଣିନି, ମୁଁ ଗୁରୁ କଥା ଜାଣିଛି, କାରଣ ମୁଁ ଜାଣିଛି ମୋ ଜୀବନର ଅନୁଭବ ଗୁରୁଟା ଗୁରୁ କ'ଣ, ମୁଁ କୃଷ୍ଣଙ୍କୁ ଜାଣିନି, ମୁଁ ତାଙ୍କ କଥା କହିବି ନା, ଆଉ ମୋତେ କୃଷ୍ଣ ଜାଣିବି କୃଷ୍ଣ କଥା କହିବି, ମୁଁ ଯାହା ଜାଣି ତାଙ୍କ କଥା କହୁଛି। ତୁମର ସେ ତୁମର ଭାଗ୍ୟ ନାହିଁ, ତୁ ବୁଝିପାରିବନି ସେ ଜିନିଷ କ'ଣ, ତୁମର ଅନୁଭବ ହେଲେ ତୁମେ ବୁଝିବ, ଆଉ ଅନୁଭବ ଯେଉଁ ଜିନିଷଟା ନାହିଁ ତୁମେ ଗୋଟା ସବୁ ବୁଦ୍ଧି ଖର୍ଚ୍ଚ କରି ମଣିଷ ହୋଇଛ ନା, ଆଉ ତୁମର ପ୍ଲାନ୍ ପ୍ରୋଜେକ୍ଟର ତୁମେ ସବୁ ଚାଲିଛ ନା, ତୁମେ କ'ଣ ବୁଝିପାରିବ ସେ ଜିନିଷକୁ, ତୁମର ପ୍ଲାନ୍ ପ୍ରୋଜେକ୍ଟ ଅଛି, ତୁମେ କୃଷ୍ଣଙ୍କ ଯୋଜନାରେ ଗୁରୁଙ୍କ ଯୋଜନାରେ ଚାଲୁନ, ତୁମେ ଜାଣି ଗୁରୁ କୃଷ୍ଣ ଯୋଜନାରେ ଗଲେ ତୁମେ ଜାଣିପାରିବ ସେ କ'ଣ କରିପାରନ୍ତି, ଅସମ୍ଭବ କାମ କରିପାରନ୍ତି। ଆମ ଜୀବନର ଅନୁଭବ ସବୁ ଅଛି, ଆଉ ଅନୁଭବର ଆମ କଥା କହୁଛୁ ମାନେ ଏମିତି ଗୋଟେ ବଡ଼ ସାଧୁ ନୁହଁ, କିନ୍ତୁ ଗୁରୁ ଯାହା ଚାହିଁବେ ଏଇଟା କରିଦେଇପାରିବେ, ତ ଆମର ବି ଆଶା ନଥିବ। ଗୋଟେ ଛୋଟ ଉଦାହରଣ ତୁମକୁ ଦେଉଛି, ମୁଁ ବଢ଼ିଆ ପାଇଁ କରୁ ସତ୍ୟ କଥା କହୁଛି, ସେ ଗୋଟେ ପ୍ରଫେସର ଅଛି ଯିଏ ମୋତେ ଡାକେ ପୁନେକୁ, ସେ ପ୍ରଥମ ଥର କେଉଁଠୁ ଶୁଣିଲା, ଆସିଥିଲା ମୁଁ ବରହମପୁର ପ୍ରବଚନ ଦେଉଥିଲି, ସେ ଭାଗବତ କଥା ଦେଲେ ଆଉ ପହଞ୍ଚିଲା କୁଆଡ଼େ ବରହମପୁର ଯାଇ କ'ଣ କଲା, ସିଏ ଭାବିଲା ଗୌରବ ମହାରାଜ ଶିଷ୍ୟ ବହୁତ ବଡ଼, ମୁଁ କହିଲା ଆଜ୍ଞା ମୁଁ କି ଜାଣିନି ବେଶୀ, ସେ ପଢ଼ିଛି ପ୍ରଫେସରଟା ଭାରି ଟ୍ୟାଲେଣ୍ଟ ପ୍ରଫେସର, ସେ ଯାଇକି ସେଠି ଆମ ରାଧେଶ୍ୟାମ ପ୍ରଭୁଜୀଙ୍କୁ କହିକି କହିଲା ହଳଦର କ'ଣ ହଳଦ ପ୍ରଭୁ ଡାକ, ହାତରେ ମୁଁ ମୋ ଜୀବନରେ ମୁଁ କେବେ ବି ଇଂଲିଶ କହିନି, ମୋ ଜୀବନରେ କେବେ ବି ଇଂଲିଶ କହିନି, ଜୀବନରେ ହିନ୍ଦୀ ବି କେବେ କହିନି, କେବେ ବି କହିନି, ମୁଁ କହିଲି ଯେତେ ମୋତେ ଫ୍ଲାଇଟ୍ ଟିକେଟ୍ ପକା ଟ୍ରେନ୍ ଟିକେଟ୍ ମୁଁ ଯିବି ନାହିଁ, ମୁଁ କହିପାରେ ଯଦି କହିବି ତାହେଲେ ଓଡ଼ିଆ ଲୋକ ଗୋଟେ ସେଠି ରଖ କି ଓଡ଼ିଆ ଛୁଆ ଅଛି କୁହ, ସିଏ ମୋତେ ଯଦି ମୁଁ ଓଡ଼ିଆରେ କହିବି ସିଏ ସେଠୁ ହିନ୍ଦୀରେ କହିବି, ମୋତେ ପୁରା ତଙ୍ଗ କରିଦେଲା ଏଇ ପ୍ରଦର୍ଶ ଥାଏ, ସିଏ ତ ଖାଲି ମୋତେ ପୁଷ୍ କଲା ନା, ଯାଆନ୍ତୁ ନା ତୁମେ, ସିଏ ଯାଇଥିଲା ମୋ ସାଙ୍ଗରେ ଯାଅ ନା ତୁମେ ଛାଡ଼ନ୍ତୁ ଦେଖିବା କ'ଣ ହେଉଛି, ମୁଁ ନା ମୋତେ ଯିବିନି ଆଉ ମୋତେ ମୁଁ ଗୋଟେ ମୋତେ ଗୋଟେ କଥା କହିବି, ମୋତେ ପାଠରେ ହିନ୍ଦୀ ମୁଁ କେବେ କହିନି ଜୀବନରେ ହିନ୍ଦୀ କହିବି, ଇଂଲିଶ କେବେ କହିନି ମୁଁ ଇଂଲିଶ କହିବି, ଆଉ ମୁଁ କ'ଣ ଯାଇଛି ମାନେ ମୁଁ ଏତେ ବିରକ୍ତ ହେଇକି ଯାଇଛି ମୋ ଜୀବନରେ, ମାନେ ମୋର ଗୋଟେ ମାନେ ଗୁରୁଦେବ ଡାକି ମୁଁ କାହିଁକି ଏଠି ଆସିଲି, କ'ଣ ଗୋଟେ ବେକାର ଧନ୍ଦା, ମୁଁ ଗୋଟେ କି ଅସୁବିଧାରେ ପଡ଼ିଲି, ମୁଁ ପୁରା ବହୁତ ଯାହା ଦେଖିବା ବୁଲିକି ଆସିବା କହୁଛନ୍ତି ଦେଖିବା କ'ଣ ଗଲେ, ମୁଁ କହିଲି ପ୍ରଥମ ମୋ ଜୀବନରେ ପ୍ରଥମେ ଇଂଲିଶ ମୁଁ ସେଠି କହିଲି, ପ୍ରଥମେ ହିନ୍ଦୀ ମୁଁ କହିଲି, ମୁଁ କେବେ ପଢ଼ିନି କୌଣସି ହିନ୍ଦୀ ବହି ପଢ଼ିନି, ତାପରେ ଶୁଣିଲେ ତାପରେ କହିଲେ ହଁ ମୋର ଚଳିବ କିଛି ଅସୁବିଧା ନାହିଁ, ଅସୁବିଧା ନାହିଁ, ବର୍ତ୍ତମାନ ହିନ୍ଦୀ କହୁଛି, ମୁଁ ପାଠ ପଢ଼ି କରୁଛି, ତୁମ ଭଳିଆ ସବୁ ଟ୍ୟୁଟୋରିଆଲ କରୁଛି ନା କ'ଣ, ତ ପାଠ ପଢ଼ୁଛି ତୁମ ଇଂଲିଶ ମୁଁ ପାଠ ପଢ଼ି କରୁଛି, ତୁମର ଅନୁଭବ ନାହିଁ ସେଥିପାଇଁ ତୁମେ ଗୁରୁଙ୍କୁ ବିଶ୍ୱାସ କରିପାରିବ, ତୋର ଅନୁଭବ ଯାହାର ଅନୁଭବ ନାହିଁ ସେ ଗୁରୁଙ୍କୁ କେମିତି ବିଶ୍ୱାସ କରିବ, ଆମେ ଗୁରୁ ସତ୍ୟରେ ଚାଲୁଛୁ, ଆମେ ଆମେ ଯେତେ ବାଟ ଯାଇଛୁ ଆଜି ଏତେ ବାଟ ଯିବୁ ଆମେ ଜାଣିଛୁ ଏଇଟା ଗୁରୁଙ୍କର କୃପାଟେ, ତୁମକୁ ଭଲ ନ ଲାଗିପାରେ ସେଥିରେ ଆମେ ଆମର ଆମର କ'ଣ ମତଲବ ଅଛି, ଯାହାର ଯାହା ଅନୁଭବ ସେ ସେଇଟା କହିବ, ସେ ସବୁ ସାଧୁମାନଙ୍କର ଭିନ୍ନ ଭିନ୍ନ ଅନୁଭବ, ଯିଏ ଭାଗବତର କୃପା ପାଇଛନ୍ତି ସେ ଭାଗବତ କଥା କହିବେ, ଯିଏ କୃଷ୍ଣ କୃପା ପାଇଛନ୍ତି ସେ କୃଷ୍ଣ କୃପା କଥା କହିବେ, ଯିଏ ଗୁରୁଙ୍କର କୃପା ପାଇଛନ୍ତି ସେ ଗୁରୁ କଥା, ଯିଏ ଧାମର କୃପା ପାଇଛନ୍ତି ସେ ଧାମ କଥା କହିବେ, ଆରେ ସେ ସେଥିରୁ ପାଇଛନ୍ତି ସେଟା କହିବେ ନା, ଓଲା କଥାଟା କେମିତି କହିବେ, ତାଙ୍କର ସେ ଅନୁଭବ ନାହିଁ ସେ କେମିତି କହିବେ, ସେ ସେଟା କହିବେ, ଅସମ୍ଭବ କିଛି ନାହିଁ, ତୁମେ ସିଏ ଚଏସ୍ କରିବାର ଅଛି, ସିଏ କୃପା କରିବାର ଅଛି, ଏଇ ଯେ କଥାରେ ମୁଁ କହୁଥିଲି ନା, କ'ଣ ହବ ଜୀବନ କ'ଣ ନାହିଁ କେବେ କେବେ ବି ଚିନ୍ତା କରିବା ଦରକାର, କେବେ କେବେ ବି ମୁଁ ଦୁଇଟା ଜିନିଷ ମୋ ଜୀବନରେ ଅନୁଭବ କରି ଦେଖିଲିନି, ତୁମ ଯୋଜନାରେ କି ତୁମେ ଯଦି ଚାହୁଁଛ ପ୍ରକୃତରେ ଗୁରୁକୃଷ୍ଣଙ୍କ ସେବା କରିବା ପାଇଁ ତୁମ ଇଚ୍ଛାରେ କିଛି କାମ ହବନି, ତୁମେ ଯାହା ଚାହିଁବ ସେଟା ହେଇପାରିବନି ଫାଷ୍ଟ, ତୁମେ ଯୋଉଟା ଇଚ୍ଛା କରୁଥିବ ସେଟା ହେଇପାରିବନି, ତାଙ୍କ ଇଚ୍ଛାରେ ଯିବାକୁ ପଡ଼ିବ। ଦ୍ୱିତୀୟରେ ପ୍ରଥମ ଜିନିଷ ହେଲା ଆଉ ଯୋଜନା କିଛି ତୁମର ଯୋଜନା କିଛି ତୁମର ଯୋଉ ଯୋଜନା ହିସାବରେ ତୁମେ କିଛି ରଖିପାରିବନି, କାରଣ ସେ ଚାହୁଁଛନ୍ତି ତୁମ ଦ୍ୱାରା କିଛି କାମ କରିବା ପାଇଁ ବା ତୁମେ ତୁମେ ଚାହୁଁଛ ତାଙ୍କର କିଛି ସେବା କରିବା ପାଇଁ, ସେ ତାଙ୍କ ହିସାବରେ କରିବାକୁ ପଡ଼ିବ, ତୁମ ହିସାବରେ କିଛି ଚାଲିବନି। ତାଙ୍କର ତେଣୁ ଜୀବନଟାକୁ ଏଟା ଗୋଟେ ବଳି ପକେଇ ଯେମିତି କଣ ସେଟା କୁହନ୍ତିନି ଆମର ଏ ଯୋଉ କାଳୀ ଆଗରୁ ସବୁ କାଳୀଙ୍କ ପାଖରେ ବଳି ପଡ଼େନି, ବୁଦା ବଳି ଦେଖିଛ ନା କେମିତି କଣ ହୁଏ, ବୁଦାକୁ ତାକୁ ଟାଣିଟାଣିକା ଟାଣିଟାଣିକା ନେବେ ସିନ୍ଦୁର, ଏ ଯୋଉ ସିନ୍ଦୁର ଆଉ ମୁଦାର ମାଳା, ସେ ତାକୁ ରଖିଦିଏ ବର୍ଷ ପାଞ୍ଚ ବର୍ଷ ତିନି ବର୍ଷ ଖାଇବାକୁ ଦେଇକି ରଖିବେ, ତ ଟାଣିଟାଣି ଟାଣିଟାଣିକା ନଉଥ ଆସି ମା 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 ମାଳିଆ ଯାଉଥ, ସେ କଣ କହୁଥିବ ମା ମତେ କୁଆଡେ ନେଇକି ଯାଉଛି, ସେ ବୁଝି ମତେ ବଳି ପକେଇବାକୁ ଯାଉଛି, ସେ ସେଇ ବିଶ୍ୱାସରେ ବଳି ପଡ଼ିଛି, ସେ ଯେମିତି ବଳି ପଡ଼ି ଦଉଛି ତାର କିଛି ନାହିଁ, ଇଏ ଶରଣାଗତର ଗୋଟେ ବଳି ପକା କାମ, ତୁମେ ହବନି ତୁମର କିଛି ରଖିକି ତୁମେ ଏଠି ଚଳିପାରିବନି, କିଛି ରହିଲେ କାମ ହବନି, ଛାଡ଼ିଦେଲେ ତ ଛାଡ଼ିଦେଲେ ବଳି ପଡ଼ିଲେ ପଡ଼ିବ ବଞ୍ଚେଇଲେ ବଞ୍ଚିବ, ଏ ଜୀବନଟା ସେୟା ଭକ୍ତି ଜୀବନଟା ହଉଛି ଗୋଟେ ବଳି ପଡ଼ିବା କାମ ଭଳିଆ, ତୁମେ ତ ଦେଇଦେଲେ ଜୀବନଟାକୁ ଆଉ ସେ ଯାହା କରିବେ କେତେବେଳେ ଟାଣି ଘୁଷାରି ଖାଇବାକୁ ଦେବେ ଘାସ ଗଣ ଯେମିତି ଖାଇବାକୁ ଖାଇବାକୁ ଦିଅନ୍ତି, କେତେବେଳେ ବଳି ପକାନ୍ତି, ଯାହା କରିବେ କୃଷ୍ଣ କରିବେ, ଆଉ କେବଳ ଯୋଜନା କରିପାରିବନି କିଛି, ଯଦି କୃଷ୍ଣ ତୁମକୁ ଚାହୁଁଛନ୍ତି ଆଉ ସେଇ ସେଇ ଜୀବନରେ ନିର୍ଭୀକତା ଆସେ, ଭୟ ସେ କେବେ କରେ, ଯଦି କୃଷ୍ଣ ବଦନାମ କରିବେ କରିବେ, ଯଦି କୃଷ୍ଣ ମାରିଦେବେ ମାରିଦେବେ, ସେଥିପାଇଁ ସେ କହିଲେ ରାଖ ବି ମାର ବି ରାଖ ବି ଯୋ ଇଚ୍ଛା ତୁମାର ନିତ୍ୟ ଦାସ ପ୍ରତି ତ୍ୟା ଅଧିକାର। ତାର ଲାଷ୍ଟ ପଦ କଣ ଅଛି, ଭକତି ଭକତି ବିନୋଦ କହେ ସୁନ କାନ ରାଧାନାଥ ତୟା ଆମାର ପରାଣ, କେତେ ସୁନ୍ଦର ତାଙ୍କ ପରିଭାଷା, ଭକତି ବିନୋଦ କହେ ସୁନ କାନ, କାନ ସେ କାନ ଶବ୍ଦଟା ପ୍ରାୟ ସମୟରେ ସେ ୟୁଜ୍ କରନ୍ତିନି, ଗୋକୁଳ ନଞ୍ଜନ କାହ୍ନା ଏଠି ଏଠି ଲଗଉଛନ୍ତି କାନ କାନ, ଭକତି ବିନୋଦ କହେ ସୁନ କାନ ରାଧାନାଥ ତୋୟା ଆମାର ପରାଣ, ମୋ ପରାଣ ତୁ ଆଉ ଯାହା ମାର ବଞ୍ଚ ଯାହା ତୁ ମାର ବି ରାଖ ବି ଯୋଉ ଇଚ୍ଛା ତୁମାର, ଶରଣାଙ୍କୁ ବ୍ୟକ୍ତି ମଝିଟାକୁ ଚିନ୍ତା କରିକି ଲୋକ କେତେ ଚିନ୍ତା କରିବ, ଆରେ କଣ ମତେ ସର ଛାଡ଼ିବାକୁ ପଡିବ, ସେଠି ସେ କଥା ଚକ୍ରପାଦ ବଳଦେବୀ ଦର୍ଶନ ଲେଖୁ, ଏଟା ଚକ୍ରପାଦଙ୍କ ଟିକା, ମହାପ୍ରଳୟପି କର୍ମମାତ୍ରାଦୀ ନାମ ସତ୍ତ୍ୱାତ୍ ସୂକ୍ଷ୍ମରୂପେଣ ଭୂତାନି ସନ୍ତି ଏବ ତସ୍ମାତ୍ ସର୍ବାନି ଭୂତାନି ଆଦ୍ୟନ୍ତରୀୟ ଅବ୍ୟକ୍ତାନି ମଧ୍ୟ ବ୍ୟକ୍ତିଆନି ଇତ୍ୟର୍ଥ, ସବୁ ଜୀବର ଆଦି ମଧ୍ୟ ଆଦି ଅନ୍ତ ଅଛି ଅବ୍ୟକ୍ତ ଆଉ ମଝିଟା ବ୍ୟକ୍ତ, ସବୁ ଜୀବର ମଣିଷର ନୁହେଁ, ଏବେ ଆମେ ମଣିଷ ଆମର ଗୋଟେ ଡେଜିଗ୍ନେସନ ଅଛି, କିଏ ଗୋଟେ ସ୍ତ୍ରୀଟେ କିଏ ପୁରୁଷଟେ କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ କେଉଁଠି ଜନ୍ମ ହେଇଛି, ଏଇଟା ମଝି ବ୍ୟକ୍ତ, ଏଇଟା ପୁଣି ଅବ୍ୟକ୍ତକୁ ପଳେଇବ, ଭାଗବତ ପୁରାଣୀ ଦଉଛନ୍ତି ଶୋକ ନିମିତ୍ତ ବିଲାପମ କା ପରିଦେବ ନା କହ ଶୋକ ନିମିତ୍ତ ବିଲାପମ ବିଲାପ ଯଥା ଉକ୍ତ ଇଚ୍ଛା ନାରଦ ଏଇନ, ପ୍ରଥମ ସ୍କନ୍ଦ ନାରଦ କଣ କହିଛନ୍ତି ଚକ୍ରଧାରଣୀ ଯୋଡ଼ିଦେଲେ ସାଙ୍ଗେ ସାଙ୍ଗେ, ସେ ତ ଭାରି ଭକ୍ତିପର ଲୋକ ନା, ଜନ୍ମନ୍ୟ ସେ ସଧ୍ରୁବମ ଲୋକ ମଧୁବାନ ଉଭୟମ ସର୍ବାତ୍ମହୀନ ସୂଚ୍ୟନ୍ତେ ସ୍ନେହାତ ଅନ୍ୟତ ମହୋଦ, କଣ ଆଚାର୍ଯ୍ୟ ମାନଙ୍କର ଭଗବାନ ତାଙ୍କୁ ତାଙ୍କ ଦ୍ୱାରା ଲେଖୁଥିଲେ, ଆଉ କେଉଁଠି ଗୀତାର କଣ କଣ କେଉଁ ଭାଗବତରେ କେଉଁ ଶ୍ଳୋକ କେଉଁଠି ଲାଗିବ ଫଟକିନ ଆଣି ଦେଇଦେଉଛୁ, ଏ ଶ୍ଳୋକ ଏଇ ଅବ୍ୟକ୍ତ ଦାନୀ ଭୂତାନୀ ବ୍ୟକ୍ତ ମଧ୍ୟାନୀ ଭାରତ, ଏଇଟା ଏଇ ଶ୍ଳୋକକୁ ଲଗାଉଛନ୍ତି ଯୁଧିଷ୍ଠିର ଯେତେବେଳେ ବିଳାପ କରୁଛନ୍ତି କାହା ପାଇଁ ଧୃତରାଷ୍ଟ୍ରଙ୍କ ପାଇଁ, ନାରଦ ଆସିକି ପହଞ୍ଚନ୍ତି ନା ଉପଦେଶ ଦେଉଛନ୍ତି, ସେ ଶ୍ଳୋକକୁ ଲଗାଇଦେଲେ କାହିଁ, ସେ ଧୃତରାଷ୍ଟ୍ରଙ୍କ ପାଇଁ ବିଳାପ କରୁଛନ୍ତି, ଇଏ ବିଷ୍ଣୁଦେବ ପାଇଁ ବିଳାପ କରୁଛନ୍ତି, ସେ ଶ୍ଳୋକ ଏଇ ଯେଉଁ ଅବ୍ୟକ୍ତ ଦାନୀ ଭୂତାନୀ ଯେମିତି ଲାଗୁଛି ସେଟା ସେ ଶ୍ଳୋକକୁ ଲଗାଇଲେ, ଜନ୍ମନ୍ୟ ସେ ଧ୍ରୁବମ ଲୋକମ ଅଧ୍ରୁବମ ଅଧ୍ରୁବ ବା ନ ଉଭୟମ, ଏଇ ଲୋକରେ ତୁମେ ଶରୀରକୁ ଧ୍ରୁବ ଭାବ ବା ଆତ୍ମାକୁ ଧ୍ରୁବ ଭାବ ବା ଉଭୟକୁ ତୁମେ ଧ୍ରୁବ ଭାବ ବା ଅନିତ୍ୟ ଭାବ, ଦୁଃଖ କରିବାର କିଛି କାରଣ ନାହିଁ, ଶରୀରଟା ବି ଗୋଟେ ଦୃଷ୍ଟିରୁ ଦେଖିଲେ ଧ୍ରୁବ, କେମିତି ଧ୍ରୁବ, ଈଶ୍ୱର ନଷ୍ଟ ହବ ପୁଣି ଆଉ ଗୋଟେ ତଥା ଦେହାନ୍ତର ପ୍ରାପ୍ତି ଆଉ ଧ୍ରୁବ ହେଲାନି, ଆ ଜୀବାତ୍ମାଟା ଛାଡ଼ୁଛି ଶରୀରଟାକୁ, ଶରୀରଟା ଜୀବାତ୍ମାକୁ ଛାଡ଼ିଗଲା, ତାପରେ ଜୀବାତ୍ମା କଣ କଲା ଆଉ ଗୋଟେ ଶରୀର ହେଲା, ତେଣୁ ଜୀବାତ୍ମା ନିତ୍ୟ ରହୁଛି କିନ୍ତୁ ଶରୀର କେବଳ ପରିବର୍ତ୍ତନ ଚାଲେ, ତେଣୁ ଗୋଟେ ଦୃଷ୍ଟି ଦେଖିଲେ ଶରୀର ବି ସବୁବେଳେ ଜୀବାତ୍ମାର ସାଥୀ ଦେଇକା ଯାଉଛି ମହାପ୍ରଳୟ ପର୍ଯ୍ୟନ୍ତ, ଏ ସରି ତାର ଆମର କଣ ସେଟା ବିରଜା ପର୍ଯ୍ୟନ୍ତ ତାର ରହିଲା ସାଙ୍ଗରେ, ସେ ବିରଜାରେ ଗଲା ପରେ ତାର ଗଲା, ଆଉ ମହାପ୍ରଳୟକୁ ପଳେଇଲେ ସୂକ୍ଷ୍ମ ରୂପରେ ଆଉ ସ୍ୱର ସେଠି ନାହିଁ, ସେ ସୂକ୍ଷ୍ମ ରୂପ ରହିଲା, ପୁଣି ତାର ସୃଷ୍ଟି ଆରମ୍ଭ ହେଲା ପୁଣି ସ୍ୱର ପାଇଲେ, ଯଦି ମାନେ ସେ ଧ୍ରୁବ ଅଧ୍ରୁବ ଉଭୟ ଲୋକ ନାରଦ ମୁନି ସେଟା ବୁଝୁଛନ୍ତି, ଆରେ ମୃତ୍ୟୁଟା କାହିଁକି ଏତେ ଚିନ୍ତା କରୁଛନ୍ତି, ସେ କଥା କହୁଛନ୍ତି। ସର୍ବାତ୍ମା ହିଁ ନ ସୂଚନ୍ତେ ସ୍ନେହାତ ଅନ୍ୟତ ମୋହତ ମୋହାତ ବି ଅର୍ଜୁନ ସରି ନାରଦ ଯୁଧିଷ୍ଠିର ଗୋଟେ ମୋହଟା ସ୍ନେହ ମୋହରେ ତୁମେ ଏଗୁଡ଼ା ଭାବୁଛ ମୋ ପିତା କୁଆଡ଼େ ଚାଲିଗଲେ। ଜୀବନଟା ଗୋଟେ କେତେ ବଡ ଭଗବାନ ଫିଲୋସଫି ଦେଇଛନ୍ତି, କଣ ମଣିଷକୁ ବୁଝିବ, ମୋର ପୁତ୍ର ମୋର କନ୍ୟା ମୋର ଘର ମୋର ଏଇଟା ହେଇଗଲା ସେଟା ହେଇଗଲା, ମଣିଷ ମଝିରେ ବ୍ୟକ୍ତ ହେଇକି ସେ କେତେ ଗୁଡ଼ ମାୟାରେ ପଡ଼ିବ, ଏଟା ମାୟା ଆଉ କଣ, ଗୋଟେ ଅବ୍ୟକ୍ତକୁ ପଳେଇବ କିନ୍ତୁ ସେ ବର୍ତ୍ତମାନଟାକୁ ସତ୍ୟ ବୋଲି ଜ୍ଞାନ କରିଛି। ଆୟାର ବିପରୀତ ଭାବନାଟା ଜୀବର ସେ ଯୋଉ ଏଇ ଯୋଉ ଲାଗିଯାଇଛି ଏଇ ଯୋଉ ମୁହଁଟା ଏଇଟାକୁ କୃଷ୍ଣ ପାଖରେ ଲଗେଇବା ସ୍ନେହଟା, ଏତିକି ତ ଭକ୍ତି ଆଉ କଣ। ଏଠି ଯେମିତି କଣ ଗୋଟେ ସାର ଦରକାର, ମୋ ପୁଅଟା ମୋର ଝିଅଟେ ମୋର ଧରମ ଭାଇ ମୋର ଧରମ ପୁତ୍ର, ସେତେବେଳେ ତାକୁ କେତେ ଭଲ ଲାଗୁଛି, ସେ ଗୋଟେ ପୁଅଟା ବାହାରେ ରହୁ ଇଏ ମୋର ପୁଅଟା ଟିକେ କେତେ ତାକୁ ତ ଆନନ୍ଦ ଲାଗୁଛି ଆଉ ମୋ ଝିଅଟା ଆଜ୍ଞା ଆସୁଛି। ଆଉ ଲୋକ କଣ ସବୁ ପୁଅ ଝିଅ କଥା କହିବେ, ସ୍ତ୍ରୀ କଥା କହୁନଥିଲେ କେବେ କହିବେନି, ମାନେ ମୁଁ ଏଇ ଗରିବ ଲୋକ ତୁ ଶିଖୁଛି ଆରେ ଏତେ ସେମାନେ ଆମ ଭାରତ ସଂସ୍କୃତି ଆଜିକାଲି ଆମର କହୁଛନ୍ତି କିଏ ସେ ଭାବିଲେ କିଏ ସିଏ ଆମ ଭକ୍ତମାନେ କଣ କହୁଛନ୍ତି, ଆଜ୍ଞା ଇଏ ମୋ ମାତାଜୀ ଆସିଛନ୍ତି କହୁଛନ୍ତି ନା, ଯା ମାତାଜୀ ଆମର ପରିବାର ସେୟା କହୁଛୁ ମାତାଜୀ ଏ ଲୋକଟା ଯୋଉ ଧାନ ଏଇ ଯୋଉ ଉଛେଇଛି ଏଇ ଯୋଉ ଲୋକଟା କହୁଛନ୍ତି କହିଲି ବାବା କଣ କରିବାକୁ ହେଲେ ମୋ ଆଣ୍ଠୁଟା ବଥା ହଉଛି ମୋ ମନ ପଡ଼ିଗଲା। ପ୍ରକୃତ ଲୋକଟାକ ଆମିଷ ଖାଇଲେ କେତେ ସୁନ୍ଦର ସଂକେତ ଆମର ଥିଲା, ମୁଁ ଆଉ ମତେ କହୁନି ଆଣ୍ଠୁ ବଥା ହଉଛି କାହାର ହଉଛି ମତେ କହିଲାନି, ମୁଁ ତାକୁ କହିଲି ତୁ ଏଇଟା ଖାଇବୁନି ଏଇଟା ଖାଇବୁନି ଏଇଟା ଖାଇବୁନି ତାହେଲେ ଡାଣି ମାର ଏଇ ଜିନିଷଟା ଖାନି ସାର ଖାନି ଏଇଟା ପୋଇ ଖାନି ଏଇଟା କହନି ଆଉ ତୁମେ ଟିକେ ଏଇଟା ଇଏ ମାଲିସ କରିବ ଏଇଟା, ମୋର କଣ ହଉଛି କି ତାଙ୍କର ହଉଛି ନା, ମାନେ କାହାର ସ୍ତ୍ରୀର କହୁନି ସେ ଲୋକ ଦେଖ ପାଠ ସାଠ ପଢ଼ୁନି ଏଇ ଧାନ ରହୁଛି ସିଏ ତା ସ୍ତ୍ରୀ ବୋଲି ଉଚ୍ଚାରଣ କରୁନି, ମତେ ଗୋଟେ ସକ୍ ଲାଗିଲା ଆରେ ବା ବା କେତେ ଗୋଟେ ମହାନ ସଂସ୍କୃତି ଆମର, ଗୋଟେ ଗାଉଁଲି ଲୋକଟା ବି ଏଇଟା କହୁ ତା ସ୍ତ୍ରୀ ବୋଲି ଟାକୁ କହୁନି, ଆଜିକାଲି କହୁଛନ୍ତି ନାଇଁ ଆଜ୍ଞା ମୋ ୱାଇଫ୍ ମୋ ମିସେସ୍ ଆସିଛନ୍ତି, ଲୋକ ପାଠ ପଢି କହିବେ ମୋ ମିସେସ୍ ଇଏ ଶୀଘ୍ର ଗାଁ ଲୋକଟା ସେଠି ଠିଆ ହେଇଥାଏ ସେ ଯୋଉ ଧାନରୁ ଆଇଥାଏ ସେ ଆସିଥାଏ ମୋତେ କହିଲେ ହଁ ବାବା ମୁଁ ତାକୁ ଆଗରୁ କହିଛି ତୁ ଏ ସେ ଔଷଧ ଆ ସେ ଡକ୍ଟର ହୋମିଓପାଥିକ ଔଷଧ ରଖା ଆଉ ମୁଁ ଆଉ ଭୁଲି ଯାଇଛି ସେ କାହା କଥା କହୁଛି, ଆଉ ମୁଁ କହିଲି ତୁମେ ଟିକେ ଶୋଇଲା ବେଳେ ତାକୁ ଗୋଟେ ଘୋଷଣା ସେ ତେଲଟା ଆଣିକି ହେଲେ ମୋର କଣ ହେଇଛି କି, ଆଉ ସିଏ ବା ସେଗୁଡ଼ା ବେଶୀ ଖାଉଛନ୍ତି ତାଙ୍କର ହେଇଛି, ମୁଁ ସେଠୁ ଆରେ ତା ସ୍ତ୍ରୀ କଥା କହୁଛି ତା ନାଁଟା ବି କହୁନି ମୋ ସ୍ତ୍ରୀ ବୋଲି, ଏତେ ମର୍ଯ୍ୟାଦା ଭାରତବର୍ଷ ଥିଲା, ପାଠ ସାଠ କିଛି ନାହିଁ କୋଉ ମାନେ କଣ ଲୁଙ୍ଗି ମାରିକି ବୋଲିବା ଲୋକ ଦେଖ ସିଏ କଥା କହୁଛି, ଆଉ ତୁମ ଶିକ୍ଷା ରଖ ତୁମ ଶିକ୍ଷା ତୁ ୟୁନିଭର୍ସିଟି ରଖ କାଗଜ କଲମ ରଖ ଆମ ମୁଣ୍ଡରେ ଏଇଟା ଢୁକିବନି, ଆମେ ସେଇଟା ଗ୍ରହଣ କରିବାକୁ ରାଜି ନୁହଁ, ଆମେ ଏହାକୁ ଗ୍ରହଣ କରିବା ପାଇଁ ରାଜି, ସେଟା ଗାଁ ଲୋକଙ୍କୁ ଦେଖିଲେ ମତେ ଭଲ ଲାଗେ, ଆମେ ସେ ଗାଁ ତ କର୍ମୀ ଲୋକ କିନ୍ତୁ ତାଙ୍କ ବହୁତ ଭଲ ପୁରୁଣା ଜିନିଷଟା ସବୁ ମିଳେ, ସେ ପୁରୁଣା ଜିନିଷ ଗୁଡ଼ା ସବୁ ମିଳେ ସାଙ୍ଗେ ସାଙ୍ଗେ, ସେମାନେ କେତେ ନ୍ୟାୟବାଦୀ ଏବେ ଯାଉଥିଲା ସେ ସକାଳ ଧାନ ରହି ଯାଉଥିଲା ଦେଖା ହେଇଗଲା ଲୋକଟା ମରିଯାଇଛି ତା ଭାଇଟା ସାନ ଭାଇଟା ମରିଯାଇଛି ତା ପୁଅଟାକୁ ରଖିଛି, ତା ଦେଖିଲେ ତୋ ଭାଇଟା ତା ଭାଇ ପୁଅଟା କ'ଣ କରୁଛୁ କିରି କ'ଣ କରୁଛ ତୁମ ଭାଇ ପୁଅକୁ, ନା ଆଜ୍ଞା କ'ଣ କରି 15,000 ଧାନ ବିକି ତାକୁ ପାଠ ପଢ଼େଇଲି ପାଠ ପଢ଼ିଲାନି ଆଜ୍ଞା ପଳେଇଲା ଆଇଟିଆଇରୁ, ତା ଭାଇ ପୁଅଟା ମରିଯାଇଛି ଭାଇଟା ମରିଗଲା ଅସୁବିଧା ଚାଲିଗଲାନି, ତା ପୁଅଟା ତା ଭାଇର ଗରିବ ଲୋକଟା ଖଟୁଛି ଗୋଟେ ତ୍ୟାଗ ଦେଖ ତାର କେମିତିକା, ଆଜ୍ଞା ଭାଇ ଭାଇ ଗଣ୍ଡଗୋଳ ଲାଗୁଛନ୍ତି କୋର୍ଟ କେସ୍ ଯାଉଛନ୍ତି, ଆରେ ଗାଁ ଲୋକ ହେଲେ ବି ତାଙ୍କ ସେମାନଙ୍କ କର୍ମୀ ହେଲେ ବି ତାଙ୍କ କତରୁ ବହୁତ ଜିନିଷ ଶିକ୍ଷା ରହିଛି, ହେଲେ 15,000 ଆଜ୍ଞା ଧାନ ବିକିବାର ନଥିଲା ଧାନ ବିକିଲି କ'ଣ କରି ଆଉ ପାଠ ପଢ଼ି ଚକଲା ହେଇ ବୁଲୁଛି ଧାଣି ଧାନ ରହୁଛି ଆଉ କ'ଣ କରିବି, ତା ଭାଇ ପୁଅଟା ବାପା ତ ନାହିଁ ଆଉ ଗୋଟେ ଦୟା ଦେଖ ଗୋଟେ ଜୀବର, ଆଉ ଭକ୍ତ କ'ଣ ଆମେ ତିଳକ ମାରୁଛେ ଆମର ତ ହୃଦୟଟାକୁ ଗୋଟେ ଟାଲି କରୁନି ଆମେ, ଆମେ କେମିତି ଭକ୍ତ ହବ, ଆମର ଗୋଟେ କ୍ରୂର ହୃଦୟ ହେଇଯାଉଛି ନିଷ୍ଠୁର ହୃଦୟ ହେଇଯାଉଛି, ସୁଖ ଦୁଃଖର ବିଚାର ଗୋଟେ ରହୁନି ଯିବ ବୋଲି ଗୋଟେ ବିଚାର ରହୁନି, ଏଇ ଯୋଉ ଗୋଟେ ମାନେ ବଡ଼ ସୁନ୍ଦର ଆମର ଏଇ ସବୁ କାହିଁ ମୋ ସ୍ତ୍ରୀ ଲୋକଟି କଥା କାହିଁ ନା ସେ ଲୋକଟା କଥା କାହିଁ କହିଲି, ସେ କହିବେନି ମୋ ସ୍ତ୍ରୀ ବୋଲି ଆମର ଆଗରୁ କେହି କହୁନଥିଲେ ମୋ ସ୍ତ୍ରୀ ବୋଲି, ଆ ଯାଉ ଯାଉ ସେ ଘରେ ଅଛନ୍ତି କହିବେନି ମୋ ସ୍ୱାମୀ ଅଛନ୍ତି ଯାଉ ଯାଉ ଯାଉନାହାନ୍ତି ସେ ଘରେ ଅଛନ୍ତି, ଆଉ ସ୍ୱାମୀ ପଚାରି ସେ ଯାଉ ଅଛନ୍ତି ସେ ପିଲା ଛୁଆ ଅଛନ୍ତି ତାଙ୍କୁ ପଚାର, କହିବେନି ମୋ ସ୍ତ୍ରୀ ଅଛି ପୁଅ ଅଛି କହିବେନି, ପିଲା ଛୁଆ ଅଛନ୍ତି ତାଙ୍କୁ ପଚାର, ମୁଁ ଜାଣିନି କ'ଣ କ'ଣ ଅଛି କି ନାହିଁ ତୁମେ ଯାହା ପିଲା ଛୁଆ ଅଛନ୍ତି ପଚାର, ମାନେ ଏସବୁ ଦ୍ୱାରା କ'ଣ ଗୋଟେ ଜୀବର ଜୀବକୁ ଶିଖା ଯାଉଥିଲା ତୁମ ଦେହ ଆସକ୍ତି ସେ କହିବନି ମୋର ବୋଲି, ଆଗରୁ ଲୋକମାନେ ଏ ଯୋଉ ବାବାମାନେ ସବୁ ଆସୁଥିଲେ ଗାଁ ଗଣ୍ଡେ ବୁଝୁଥିଲେ ମୁଁ ମୋର କହିବୁନୁ ପିଲା ଛୁଆ କହିବୁ ଏସବୁ ଶିଖଉଥିଲେ, ଆଇନେସ୍ ମାଇନେସ୍ଟା ବଢି ବଢି ଚାଲିଛି ନା, ମୋର ଘର ମୋର ୱାରିଂ ମୋର ବାଥରୁମ୍ ମୋର କୋରୁମ୍ ମୋର କ୍ୱାର୍ଟର ସେ ମୋର ଆସିଗଲା ଯୁଗ ସେତେବେଳେ ନଥିଲା। ଏଇ ବ୍ୟକ୍ତ ଏଇ ବ୍ୟକ୍ତ କଥାରେ ପଡ଼ିଛି ମୋହ ଏଇ ସ୍ନେହ ସ୍ନେହ କଥାରେ କହୁଥିଲି ନା ସ୍ନେହ ମୋର ମୋର ସେଥିପାଇଁ ସେ ତାଙ୍କର କଥା ମନେ ପଡ଼ିଗଲା ସେ ମୋର ତାଙ୍କର କହୁଛି ଗୁରୁଦେବ କେବେ କୁହନ୍ତିନି ମୋର ବୋଲି ମୁଁ ବୋଲି ଗୁରୁଦେବ କୁହନ୍ତି ଆମେ ଗୁରୁଦେବ ଶୁଣ ଆମେ କହେ ଆମେ ଯିବା ଆମେ ଯିବା ବ୍ୟବସ୍ଥା କର ଆମେ ଯିବା ସେଠିକି କେବେ କହିନି ମୁଁ ଯିବି କେବେ କେବେ କହିବିନି ମୁଁ ଯିବି ଆମେ ଯିବା ସେଠି ହରିକଥା କହିବା ଆମେ ଯିବା। ଆଉ ଶାସ୍ତ୍ରରେ ସବୁବେଳେ ବୟମ ଲାଗିବ ଦେଖୁନା ବୋଲି ବୟାସ କି ବୟମ ବୟମ କିଏ କହୁଛନ୍ତି କିଏ ଯମରାଜ ବୟମ ବୟମ କା କେତେ ଲାଗିବ ଅହମ୍ ବୟମ ବୟମଟା ବହୁ ବଚନରେ ତାଙ୍କ ଆମ୍ଭେ ସେ କହିଲେ ନା ଅହମ୍ ନା ଅହମ୍ କହିବେନି କେତେ ବଡ ମର୍ଯ୍ୟାଦା ତ ଆମର କୁଆଡେ ଗଲାଣି ଆମ ସଂସ୍କୃତି ଆଉ ଅଛି କହିବା ପାଇଁ ବି ଆଉ ଭୟ ଲାଗୁଛି ନା ଆଉ ଆମେ ବି ସେଇ କଣ ଚିନ୍ତା କରିବୁ ଏଇ ଯୋଉ ଇଏ ଭାଗବତ କେତେ ମହାନ ଗ୍ରନ୍ଥ କାହା କହୁଛନ୍ତି ଖଣ୍ଡେ ଦୂତମାନଙ୍କୁ କହୁଛନ୍ତି ଆରେ ଗୋଟେ ଭଲ ସଭା ସମିତିରେ ବୟମ କହିଥିଲେ ହେଇଥାନ୍ତା ଏଗୁଡ଼ାକ ମାଡ଼ପିଟି କରିବା ଲୋକ ଏ ଯୋଉ ବାନ୍ଧିକି ଆଣିବା ଲୋକ ପାପୀମାନଙ୍କୁ ତାଙ୍କ ଆଗରେ କହୁଛନ୍ତି ବୟମ ଆମ୍ଭେ କେତେ ମର୍ଯ୍ୟାଦା ଭାଗବତର ମହାଜନ ମାନେ କେମିତି ସେଥିପାଇଁ ସେମାନେ ମହାଜନ ନା ଏସବୁ ସେ ଯୁଗ ଆଉ ଅଛି ନା ଏ ଭାଗବତ ଶିକ୍ଷା ପ୍ରଭୁ କେମିତି ତାଙ୍କର କଳିଯୁଗ ରଖିବେ କେବଳ ଯେ ନା ପ୍ରଭୁପଦ ଆଣିଛନ୍ତି ମହାପ୍ରଭୁ ଯଦି ରଖିବେ ତାହେଲେ ଭାଗବତ କିଲୋ ଟିକେ ଶୁଣିବେ ଯେ ଟୀକା ଟିପ୍ପଣୀ ତାର ଅର୍ଥ ଶୁଣିବେ ନହେଲେ ଲୋକ ଶୁଣିବେନି ଆଉ ଏ ତତ୍ତ୍ୱକୁ ସିଦ୍ଧାନ୍ତକୁ ଜାଣିବା ପାଇଁ ତାଙ୍କ ଧର୍ଯ୍ୟ ତାଙ୍କୁ ଦୋଷ ବି ଦେଇପାରିବାନି ଚିତ୍ତ ବିକ୍ଷିପ୍ତ ଚିତ୍ତ ବୈରାଗ୍ୟ ତାଙ୍କ ହୃଦୟରେ ଟିକିବନି ଆଉ ସକାମ କର୍ମର ହୃଦୟଟା ସବୁବେଳେ ନିଷ୍ଠ ହେଇକି ରହିଛି ଆଉ ସଂସାର ଯେତେବେଳେ ଜଳୁଛି ତାଙ୍କୁ ତୁମେ କ'ଣ ତତ୍ତ୍ୱ ଗୁଡ଼ା କହିବ ସେ ଖାଲି ଆଶ୍ରା ଗୋଟେ କହୁଛନ୍ତି ସାହାରା ଡାକୁଛନ୍ତି କେମିତି ମୁଁ ଗୋଟେ ଖାଇପିଇକି ଟିକେ ଶାନ୍ତିରେ ବଞ୍ଚିବି ଆଉ ତୁମେ ତାଙ୍କୁ କ'ଣ ଏସବୁ ଜିନିଷ କହିବେ କିନ୍ତୁ ଭାଗବତର ବାଣୀ ନା ଓ ମହାନ ବାଣୀ ନାରଦ ସେ କଥା କହୁଛନ୍ତି ଏଇ ଅବ୍ୟକ୍ତ ଦାନୀ ଭୂତାନୀ ଶୋକକୁ ଲଗାଉଛନ୍ତି ଚକ୍ରପାତ ଯେତେମାନେ ସେ ଧ୍ରୁବ ମା ଅଧ୍ରୁବମ କ'ଣ ତୁମେ ଧ୍ରୁବ ବୋଲି ଭାବ ଅଧ୍ରୁବ ବୋଲି ଭାବ ଧୃତରାଷ୍ଟ୍ରଙ୍କର ମରଣ ହଉନି ଆଉ ସର୍ବତ ଅଧ୍ରୁବ ବା ଉଭୟକୁ ଅଧ୍ରୁବ ଭାବ ଆଉ ଉଭୟକୁ ଧ୍ରୁବ ବୋଲି ଭାବ ଧୃତରାଷ୍ଟ୍ର ଆଉ ଗୋଟେ ସର୍ବ ମିଳିବ ଯେମିତି ଭଗବାନ ଏଠି କହୁଛନ୍ତି ଅର୍ଜୁନଙ୍କୁ ନାରଦମୁନି ସେ ଧୃତରାଷ୍ଟ୍ର ବୁଝାଉଛନ୍ତି ଭକ୍ତିମୟ ଠାକୁର ରଚନା କଲେ ଶରୀରର ଆଦି ଓ ଅନ୍ତରେ ନାମ ସମ୍ବନ୍ଧ ନଥିବାରୁ ଆଗରୁ ରହିଗଲେ ଅବ୍ୟକ୍ତଶୀଳ ଏଇ ଯୋଉ ଅବ୍ୟକ୍ତ ଶବ୍ଦ ଲାଗିଛି କାହିଁକି ଶରୀରର ଆଦି ଆଉ ଅନ୍ତରେ ତାର ନାମ କିଛି ଅଛି ନାମ ସମ୍ବନ୍ଧ କିଛି ନା ନାମ ସମ୍ବନ୍ଧ କ'ଣ ନାଁଟା ଏବେ ଦିଆହେଲା ନା ଆଉ ଗଲା ତାର ନାଁଟା ପୁଣି ରେକର୍ଡଟା ଉଠିଯିବ ନା ଆଉ ରେକର୍ଡଟା କ'ଣ ତୁମର ଭାବିଲେ ଆଉ ତୁମର ଦଶ ପୁରୁଷର ନାଁଟା ଅଛି ସରକାରର ଜମିରେ ତାଙ୍କର ଗୋଟେ ନିୟମ ଅଛି ନା ତୁମ କାହା ନାଁ ଥିବ ତୁମ ବାପା ନା ଜେଜେଙ୍କ ନା ସହିଲା ତା ପୂର୍ବ ନାଁ ଗୁଡା ବର୍ତ୍ତମାନ କିଛି ନାହିଁ କୋଉ ରେକର୍ଡରେ ବି ରହିବନି କିଛି ରହିବନି ସେଥିପାଇଁ ସେଇ ଏଇ କଥାଟା କହୁଛନ୍ତି ଏ ନାଁ ରହିବାର କଣ ଏତେ କହୁଛନ୍ତି ଅବ୍ୟକ୍ତ ସମ୍ବନ୍ଧଟା ଶରୀରର ଆଦି ଅନ୍ତ ନାମ ସମ୍ବନ୍ଧ ନଥିବାରୁ ଅବ୍ୟକ୍ତଶୀଳ ମଧ୍ୟଭାଗରେ ନାମ ରୂପ ଆଦି ସମ୍ବନ୍ଧଶୀଳ ହୋଇଲେ ବ୍ୟକ୍ତଶୀଳ ମଧ୍ୟରେ ଏଇଟା ଗୋଟେ ବ୍ୟକ୍ତ ହେଇଛି ନା ନାମ ରୂପ ଲାଗିଗଲା ଆଉ ରୂପଟା ଲାଗିଗଲା ମଣିଷ ରୂପଟା ଲାଗିଲା ମାନେ ଆମର ହାତ ଗୋଡ଼ ଆଖି ଅଛି ପାଦ ଅଛି କଥା କହିପାରୁଛି ସେ ହେଲା ମଣିଷ ଗୋଟେ ବଡ଼ ତା ମୁହଁରେ ଗୋଟେ ବଡ଼ ଶୁଣ୍ଢ ଅଛି ତାର ଚାରିଟା ବଡ଼ ବଡ଼ ଗୋଡ଼ ଛୋଟ ଆଖି ବଡ଼ କାନ ଏଇଟା କହିଦେଲେ ତୁମେ କ'ଣ କହିବ ହାତୀଟା ଏଇ ଯୋଉ ନାମ ରୂପ ସମ୍ବନ୍ଧ ଏଠି ସେ ରଚନା କରୁଛନ୍ତି ନା ମଧ୍ୟଭାଗରେ ନାମ ରୂପ ଆଦି ସମ୍ବନ୍ଧଶୀଳ ହୋଇଲେ ଏଇଟା ବ୍ୟକ୍ତଶୀଳ ନାମ ରୂପଟା ଲାଗିଗଲା ଏଇଟା ବ୍ୟକ୍ତ ହେଇଗଲା ଶରୀର ଆରମ୍ଭକ ପଞ୍ଚଭୂତ ସକଳ କିନ୍ତୁ ସର୍ବଦା ବିଦ୍ୟମାନ ପଞ୍ଚଭୂତରେ ସବଳ ରହିଛି ପଞ୍ଚଭୂତରେ ମିଶିଯାଉଛି ସ୍ୱର ହେଲା ପଞ୍ଚଭୂତରେ ସବଳ ରହିଛି ପଞ୍ଚଭୂତରେ ସ୍ୱରଟା ବର୍ତ୍ତମାନ ଆମର ମୋର ପାଞ୍ଚଟା ଭୂତ ପଞ୍ଚଭୂତରେ ଅଛି ମୁଁ ଯେତେ ଚାଲିଯିବି ସ୍ୱରଟା ପଞ୍ଚଭୂତରେ ମିଳିଗଲା ପଞ୍ଚଭୂତରେ ତାର ସବଳ ରହିଲା ତା ପାଇଁ କଣ ଦୁଃଖ କରିବାର ଅଛି ଭଗବାନଙ୍କର ସୁନ୍ଦର ଯୁକ୍ତି ନା ଶରୀର ପାଇଁ ଯୋଉ ଚିନ୍ତା କରୁଛ ସ୍ୱରଟା କଣ କି ପଞ୍ଚଭୂତଟା ଆତ୍ମା ନିତ୍ୟ ସ୍ୱରଟା ବି ନିତ୍ୟ କେମିତି ସ୍ୱର ନିତ୍ୟ ହେଲା ପଞ୍ଚଭୂତ ସର୍ବଦା ରହୁଛି ପ୍ରଳୟରେ ପଞ୍ଚଭୂତ ସୂକ୍ଷ୍ମ ରୂପ ରହିବ ଭଗବାନ ସବୁ ସବୁ ତ କଞ୍ଜ୍ୟୁମ୍ କରିଦେବେ ଭଗବାନ ବିଷ୍ଣୁ ତାର ଆତ୍ମାଟା କଣ ହେଲା ନିତ୍ୟ ତାର ପଞ୍ଚଭୂତଟା କଣ ହେଲା ଆଉ ସ୍ୱରଟା ତା ପଞ୍ଚଭୂତର ଗୋଟେ ରୂପ ସମ୍ବନ୍ଧ ଯୋଉ ହେଇଛି ତାର ପାଇଁ କଣ ଚିନ୍ତା କରିବାର ଅଛି ମାନେ କେତେ ସୁନ୍ଦର ଦର୍ଶନ ଗୀତାରେ ଦେଇଛନ୍ତି ଭଗବାନ ଶରୀର ଆରମ୍ଭକ ପଞ୍ଚଭୂତ ସକଳ କିନ୍ତୁ ସର୍ବଦା ବିଦ୍ୟମାନ, ଅତଏବ ସେସବୁ ସତ୍ବସ୍ତୁ ବିଷୟରେ ସୁଖ କରିବାର କିଛି କାରଣ ନାହିଁ। ଇଏ ଦିଟା ସତ୍ୟ ହେଲାନି, ଆତ୍ମା ବି ସତ୍ୟ ହେଲା, ପଞ୍ଚଭୂତ ବି ସତ୍ୟ ହେଲା, ସୁଖ କରିବା କଣ କାରଣ ଅଛି? ଯାହାର ଆଦି ଅନ୍ତରେ ଅସ୍ତିତ୍ୱ ନାହିଁ, ମଧ୍ୟରେ ମଧ୍ୟ ଅସ୍ତିତ୍ୱ ନାହିଁ। କାଟିଦେଲେ ଆଦି ଯାହାର ଅସ୍ତିତ୍ୱ ନାହିଁ, ଯୋଉ ଶରୀର, ଶରୀର କଣ ଆଦିର ଅସ୍ତିତ୍ୱ ଥିଲା କି ନାହିଁ? ଅନ୍ତରେ ଅସ୍ତିତ୍ୱ ରହିବନି, ଶରୀରଟା ରହିବନି, ଆଉ ମଝିରେ ବି ଅସ୍ତିତ୍ୱ ନାହିଁ। ସେ କହିଥିଲେ ଗୋଟେ ମଝିରେ ତାନେ କଣ, ଏଥି ନିମିତ୍ତ କେବଳ ସ୍ୱପ୍ନକାଳୀନ ରଥ ଅଶ୍ୱାଦି ବିଶିଷ୍ଟ ମିଥ୍ୟା ପଞ୍ଚଭୂତମାନ। ଗୋଟେ ସ୍ୱପ୍ନରେ ଯେମିତି ଗୋଟେ ମଣିଷ ଶୋଇବା ପୂର୍ବରୁ ତାର ସ୍ୱପ୍ନରେ କିଛି ଆଇଡିଆ ନଥିଲା କଣ ଦେଖିବ, ଶୋଇଲା ପରେ ସେଟା ରହିବନି, ମଝିରେ ଯୋଉଟା ଦେଖିଲା ଗୋଟେ ସେଟା କଣ, ଗୋଟେ ସ୍ୱପ୍ନ, ଗୋଟେ ରଥ ଦେଖିଲା, ଗୋଟେ ଅଶ୍ୱ ଦେଖିଲା, ସେଟା ତ ପୂର୍ବରୁ ନଥିଲା, ରୂପ ଗୁଣ ସମ୍ବନ୍ଧ ସହିତ କିଛି ନଥିଲା, ପରେ ରହିବନି, ସ୍ୱପ୍ନକାଳୀନ ମଧ୍ୟ ଜିନିଷଟା, ସେଟାକୁ ସେ ଭଗବାନ କହୁଛନ୍ତି। ପ୍ରଭୁଜୀ ମହାରାଜ ପ୍ରଭୁ ସବୁ ରଚନା କରିଛନ୍ତି, ଦେଖୁନ ସବୁ ରଚନା କରିଛନ୍ତି। ଦୁଇ ପ୍ରକାର ଦାର୍ଶନିକ ଅଛନ୍ତି, ଗୋଟିଏ ପ୍ରକାର ଦାର୍ଶନିକ ଆତ୍ମାର ଅସ୍ତିତ୍ୱତା ବିଶ୍ୱାସ କରନ୍ତି, ଅନ୍ୟ ପ୍ରକାର ଆତ୍ମାର ଅସ୍ତିତ୍ୱ ବିଶ୍ୱାସ କରନ୍ତି ନାହିଁ। ଏହି ଦୁଇ ପ୍ରକାର ଦାର୍ଶନିକ କଥା ଯଦି ଗ୍ରହଣ କରାଯାଏ ତାହେଲେ ଦୁଃଖ କରିବାର କୌଣସି କାରଣ ନାହିଁ। ଯେଉଁମାନେ ଆତ୍ମାର ଅସ୍ତିତ୍ୱ କଥା ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ବେଦବାଦୀମାନେ ନାସ୍ତିକ ବୋଲି କୁହନ୍ତି। ଯୁକ୍ତିତର୍କ ଦୃଷ୍ଟିରୁ ଯଦି ଆମେ ନାସ୍ତିକମାନଙ୍କ ସିଦ୍ଧାନ୍ତକୁ ଗ୍ରହଣ କରୁ ତଥାପି ଦୁଃଖ କରିବାର କୌଣସି କାରଣ ନାହିଁ। ଆତ୍ମାର ଅସ୍ତିତ୍ୱ କଥାକୁ ଛାଡ଼ି ସୃଷ୍ଟି ପୂର୍ବରୁ ଭୌତିକ ବସ୍ତୁଗୁଡ଼ିକ ଅପ୍ରକଟ ହୋଇଥାନ୍ତି। ଏହି ସୂକ୍ଷ୍ମ ଅପ୍ରକଟ ଅବ୍ୟକ୍ତ ଅବସ୍ଥାରୁ ପ୍ରକଟ ଅବସ୍ଥାକୁ ଆସେ, ଯେପରି ଆକାଶରୁ ବାୟୁ ସୃଷ୍ଟି ହୁଏ, ବାୟୁରୁ ଅଗ୍ନି ସୃଷ୍ଟି ହୁଏ, ଅଗ୍ନିରୁ ଜଳ ସୃଷ୍ଟି ହୁଏ, ଏବଂ ଜଳରୁ କ୍ଷିତ ସୃଷ୍ଟି ହୁଏ, ବା ମୃତ୍ତିକା ବା କ୍ଷିତରୁ ଅନେକ ପ୍ରକାର ପଦାର୍ଥ ସୃଷ୍ଟି ହୁଏ। ଉଦାହରଣ ସ୍ୱରୂପ ଧର ଏକ ନବଶ୍ଚୁମ୍ବୀ ପ୍ରସାଦ, ଏହା ମୃତ୍ତିକାର ସୃଷ୍ଟ। କେତେ ସୁନ୍ଦର ଟିକି ଟିକି କରି ବୁଝେଇ ଦେଉଛନ୍ତି। ଯେତେବେଳେ ଏହା ଧ୍ୱଂସପ୍ରାପ୍ତ ହୁଏ ତା ପୁନର୍ବାର ପ୍ରକଟ ହୋଇଯାଏ, ଏବଂ ପରିମାଣ ଅବସ୍ଥାରେ ଅଣୁ ଆକାର ରହେ। ଯେଉଁ ଘରଟା ବର୍ତ୍ତମାନ ଦେଖାଯାଉ, ଏଇଟା କଣ, ଏଇଟା ବାଲି ସିମେଣ୍ଟ, ଆଗେ ଏଇଟା ଭାଙ୍ଗିଯିବ, ଏଇ ପଞ୍ଚଭୂତରେ ପୁଣି ଚାଲିବ, ମଝିରେ ବ୍ୟକ୍ତ ହେଇଥିଲା ପୁଣି ଅବ୍ୟକ୍ତ ଚାଲିଗଲା, କିନ୍ତୁ ଅବ୍ୟକ୍ତ ଅବସ୍ଥାରେ ବି ତାର ଉପାଦାନ ଗୁଡା ନିତ୍ୟ, ପଞ୍ଚଭୂତରେ ଉପାଦାନଟା ନିତ୍ୟ। ଶକ୍ତି ସଂରକ୍ଷଣ ସିଦ୍ଧାନ୍ତ ଏହିପରି ଭାବରେ ରହେ, କିନ୍ତୁ କାଳକ୍ରମେ ବସ୍ତୁ ଗୁଡ଼ିକ ପ୍ରକଟିତ ହୁଅନ୍ତି, ଏହା ହେଉଛି ପାର୍ଥକ୍ୟ। ତାହେଲେ ପ୍ରକଟ ଅବସ୍ଥା ହେଉ ବା ଅପ୍ରକଟ ଅବସ୍ଥା ହେଉ, ଯାହା ବି ହେଉ ଦୁଃଖର କାରଣ କଣ? ଯାହା ବି ହେଉ ଏପରି ଅପ୍ରକଟ ଅବସ୍ଥା କିଛି ନଷ୍ଟ ହୁଏ ନାହିଁ, ପ୍ରାରମ୍ଭ ଓ ଅନ୍ତିମ ଅବସ୍ଥାରେ ସମସ୍ତ ବସ୍ତୁ ଅପ୍ରକଟ ହୋଇ ରହେ, କେବଳ ମଧ୍ୟବର୍ତ୍ତୀ କାଳରେ ସେମାନେ ପ୍ରକଟିତ ହୁଅନ୍ତି, ଏବଂ ଏତଦ୍ୱାରା କୌଣସି ବାସ୍ତବ ଭୌତିକ ପାର୍ଥକ୍ୟ ସଂଗଠିତ ହୁଏ ନାହିଁ। ବହୁତ କିଛି ଚେଞ୍ଜେସ୍ ହେବନି। କଣ ସେ ଲେଖିଲେ ମନେ ପଡ଼ିଲା ତାଙ୍କ କଥା, ମନବୋଧ ଯଦି ସାର୍ ଲେଖିଲେନି, କ୍ଷଣ ଦିନୁ ଦିନ ହେଉଛି କ୍ଷଣ ଆୟୁଷ କ୍ଷୟ ନା, ଦିନୁ ଦିନ ହେଉଛି କ୍ଷୟ ଆୟୁଷ, କ୍ଷୟ ନଜୀବ ନାମ ହୃଦୟ ଘୋଷ। କେତେ ସୁନ୍ଦର କଥା ଲାଗେ, ପ୍ରତିଦିନ ଆୟୁଷ କ୍ଷୟ ହେଇକି ଯାଉଛି, ପ୍ରତିଦିନ କ୍ଷଣ କ୍ଷଣ ଯାଉଛି, ଦିନୁ ଦିନ କ୍ଷୟ ହେଇଯାଉଛି, କ୍ଷୟ ନଜୀବ ନାମ ହୃଦୟ ଘୋଷ। ଗୋଟେ କ୍ଷୟ ଜିନିଷ ଯିବନି, ଏଇ ନାମ ସର୍ବତ କ୍ଷୟ ହେଇକା ଯାଉଛି, ନାମଟା କେବେ କ୍ଷୟ ହେବ ନାହିଁ। ହୃଦୟରେ ଘୋଷ, ହୃଦୟରେ ଘୋଷ, ମୁହଁରେ ଘୋଷ କହୁନାହାନ୍ତି ସେ, ହୃଦୟରେ ଘୋଷ, କ୍ଷୟ ନଜୀବ ନାମ ହୃଦୟ ଘୋଷ। କେତେ ସୁନ୍ଦର ପରିଭାଷାରେ ଲେଖିଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଜୀବର କେତେ ଜୀବର ସ୍ଥିତି ହଉଛି ଏଇଟା, ସବୁ ନଷ୍ଟ ହେଇଯିବ, କ୍ଷଣ କ୍ଷଣ ଆୟୁଷ ନଷ୍ଟ ହେଇକି ସର୍ବ ଅବ୍ୟକ୍ତକୁ ପଳାଏ। ଯଦି ଆମେ ଭଗବତ ଗୀତାରେ ଦିଆଯାଇଥିବା ବୈଦିକ ସିଦ୍ଧାନ୍ତ ଅନ୍ତବନ୍ତ ଇମମ ଦେହା, ଅର୍ଥାତ୍ କାଳକ୍ରମେ ଭୌତିକ ଶରୀର ନଷ୍ଟ ହୋଇଯିବ, ନିତ୍ୟଶକ୍ତ ଶରୀରଣାମ କିନ୍ତୁ ଆତ୍ମା ସନାତନ, ତାହେଲେ ଆମକୁ ଏ କଥା ବରାବର ମନେ ରଖିବାକୁ ପଡିବ ଯେ ଶରୀର ଏକ ପୋଷାକ ସଦୃଶ। ତାହେଲେ ପୋଷାକ ପରିବର୍ତ୍ତନ ଦୁଃଖ କରିବାର କଣ କାରଣ ଅଛି? ସନାତନ ବା ଶାଶ୍ୱତ ଆତ୍ମା ସମ୍ବନ୍ଧରେ ଏ ଭୌତିକ ଶରୀରର କୌଣସି ବାସ୍ତବ ଅସ୍ତିତ୍ୱ ନାହିଁ, ଏହା ଏକ ସ୍ୱପ୍ନ ସଦୃଶ। ଯେମିତି ଭଗବାନ ଏଇଟା ଟିକାରେ ସ୍ୱପ୍ନ ବୋଲି କହୁଛନ୍ତି, ନାରଦ ମାନେ ଡାଇରେକ୍ଟ ସ୍ୱପ୍ନ ବୋଲି କହିଦେଇଛନ୍ତି ଚିତ୍ରକେତୁ। ଏ ସଂସାରଟା କଣ, ଏ ସଂସାରଟା କିଏ କରିଛି? ସିଧା ମନ ଉପରେ ପକେଇଛନ୍ତି, ମନ ରହୁଛି ସଂସାର, ମନ କାମନା କରିଛି ତାର ମନ ପାଇଁ ସଂସାର, ଆଉ ସବୁଗୁଡ଼େ ସ୍ୱପ୍ନକାଳୀନ, ସତ ଅସତ ସବୁ ମନ, ସବୁ ମନ ହିଁ ସବୁ କିଛି କରିଛି, ମନ ଏବଂ ମନୁଷ୍ୟ କାରଣ ବନ୍ଧ ପକ୍ଷେ ସବୁ। ସେଥିରେ ଭଗବାନ ଡାଇରେକ୍ଟ ମନ ଉପରେ ଆଣି ସ୍ୱରଟା ଆଉ କିଛି ନାହିଁ, ସେ ମନକୁ ଧରିଛନ୍ତି, ଯେତେବେଳେ ଚିତ୍ର କେତେକୁ ଉପଦେଶ ଦେଉଛନ୍ତି, ସେଠି ସେ କହିଛନ୍ତି ଗୋଟେ ସ୍ୱପ୍ନ, ସେଟା ତ କିଛି ଆଉ ଆମେ ତ ମାୟାବାଦୀ ଭଳିଆ କହିଦେଲେ ସ୍ୱପ୍ନ ବୋଲି ଲୋକ କହିଦେଲେ ସ୍ୱାମୀ ସ୍ତ୍ରୀ ହେଉଛନ୍ତି ସ୍ୱପ୍ନ, ଶରୀରଟା ସ୍ୱପ୍ନ ଭାବିଲେ ସବୁ ସ୍ୱପ୍ନ, ଆଉ କାଳ ଆକାଉଣ୍ଟରେ କ'ଣ ଅଛି ପଇସା ଦେଖିବା କୃଷ୍ଣଦେବ, ସ୍ୱପ୍ନ କହିଦେଲେ କ'ଣ ହେଇଯିବ ଲୋକ ବୁଝିପାରିବନି ନା, ତାର ସେ ସ୍ଥିତି କରି ସେ ବୁଝିପାରିବ, ଯେତେ ତୁମେ ବୁଝା ସେ ବୁଝିପାରିବ, ସିଏ ମୋର ଏମିତି ନଷ୍ଟ ହେଇଗଲା ଏହା ହେଇଗଲା ସୁଖ ହେଇଗଲା ଦୁଃଖ ହେଇଗଲା, ସେ ସେଇଟା ଘୋଷୁଥିବ ଆଉ ନାମ କ'ଣ ଘୋଷିବ, ଯିବ ଯିବ ନାମ ଘୋଷି, ହୃଦୟରେ ନାମ ଘୋଷିବା ଦରକାର, ଯିବ ସୁଖ ଦୁଃଖକୁ ଘୋଷୁଛି, ସେ ମଠ ମନ୍ଦିରକୁ ଆସୁ ସାଧୁ ହଉ ଯାହା ବି ତାର ତ ଘୋଷା ଚାଲିଛି, ଏଇ ଛଅଟା ଜିନିଷ ଆଉ ଲାଭ କ୍ଷତି ସୁଖ ଦୁଃଖ ମାନ ଅପମାନ, ଏଇଟା ତ ଘୋଷା ମନ୍ତ୍ର ଆଉ, ଯିବ ତ ବୁଝିପାରିବନି ନା, ବହୁତ ଏଇଟା ହାୟର ଷ୍ଟାଣ୍ଡାର୍ଡ ଯିବ, ଆତ୍ମା ଆତ୍ମା ଜିନିଷଟା ନା, ଯିବ ସବୁ ଛାଡ଼ିକି ଯିବାକୁ ପଡ଼ିବ, କିନ୍ତୁ ଯିବ ସ୍ୱପ୍ନ ଏଇଟା ଗୋଟେ ପ୍ରଭୁ ସିଧା ଲେଖିଲେ ଏଇଟା ଭାଗବତ ବି ଯାହା କହୁଛନ୍ତି, ଜୀବନଟା ଗୋଟେ ସ୍ୱପ୍ନ ହେଇଯିବ ନା, ଦିନେ ସବୁ ଚାଲିଯିବ, ଶରୀର ଯେତେବେଳେ ବାସ ନଷ୍ଟ ହେଇଗଲା, କେତେ କାହା ସହିତ ଝଗଡ଼ା ଝାଣ୍ଟି ଭଲ ମନ୍ଦ ଜାଗା ବାଡ଼ି ସହିଲା ବାପା କ'ଣ ହବ ଭାବିଲେ ସ୍ୱପ୍ନ ହେଇଯିବ, ଆଉ ଗରମ ତରମ ଖାଉଥିଲେ ଲୋକ, ରାଜା ଦେଖୁନ ଏଇ ଯେଉଁ ନାଟକରେ, ନାଟକରେ ସେ ଚେରି ଭାଙ୍ଗି ପକାନ୍ତି, ପୁରୁଣା ପୁରୁଣା ଯେଉଁ ନାଟକ ସବୁ କରନ୍ତି ସିଏ ପୁରା ମାନେ ଆକ୍ସନ କରି ଚେୟାର ଗୁଡ଼ା ଭାଙ୍ଗି ପକେଇବେ, ଆଗରୁ ଷ୍ଟିଲ୍ ଫିଲ୍ ନଥିଲା ଲୁହା ଫୁହା ନଥିଲା ନା, ଏ ଯେଉଁ କ'ଣ ଫଟା ଫଟା ଖଟ, କେତେବେଳେ ସେ ଗଳି ପଡ଼ିବ ଖଟରେ, କେତେବେଳେ ସେ ଚେୟାର ଭାଙ୍ଗି ପକେଇବ ରାଜା, ହେ ଢାକ ତାକୁ 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 ଫାଶୀ ଦିଅ ହେବ ଏହା ଦିଅ, ତୁ ସେ ଗରମ ତରମ ଯେଉଁଟା ଦେଖୁଛୁ ବାପା ସେ ଷ୍ଟେଜରେ ଅଭିନୟ ସରିଲେ ମୁକୁଟ ଓହ୍ଲା ହେଇଯିବ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ, କାଳ ଗୋଡ଼େଇ ନେଉଛନ୍ତି ଭାଗବତ କହିଲେ, ଆଉ ପଶୁ ପଶୁ ଯେମିତି ମଇଁଷି ଗୋଠକୁ ଗୋଡ଼ା ହେଉଛି, ପଶୁ ଗୋଡ଼େଇ ଜଣେ ଗୋଡ଼େଇ ଗୋଡ଼ିଆ ନେଇଯିବ, ଯୁଆଡ଼େ ଗୋଡ଼େଇକି ନେଇଯିବ ସେ ଚାଲିବ, ଆଉ କାଳ ଗୋଡ଼େଇ ଗୋଡ଼େଇକା ନେଉଛି ମଣିଷ ବୁଝିପାରିବନି, ଭାଗବତ ବାଣୀ ବୁଝେଇଲେ ବୁଝିବେ କିଏ, କେହି ବୁଝିପାରିବେନି, କାଳ ଗୋଡ଼ି ଗୋଡ଼ିଆ ନେଇ ପୁରେଇଦେବ କେଉଁଠି ନା ମୃତ୍ୟୁ ମୁଖରେ, ଚାଲ 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 ଟାଙ୍ଗ ହେଇଗଲା ଟାଙ୍ଗ ହେଇଗଲା, ଦେଖୁନ ଆଉ ଗୋମାତା ଆମର କ'ଣ ହେଉଛି ଡେରି ହେଇଗଲେ କ'ଣ କହୁଛି, ହେ ଚାଲ 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 ଡେରି ହେଲେ ଚାଲ 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 ଚାଲ, ଆମେ ଯେମିତି ଗୋଡ଼େଇ ଆସି ପଳେଇ ଆସିବେ ଗୋଠକୁ ପଳେଇ ଆଇଲେ, ସେଗୁଡ଼ା କାଳ ଆମ ଗୋଡ଼େଇ 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 ନେଇ ଭରି କରିଦେବ, ଚାଲ ଚାଲ ମୃତ୍ୟୁ ମୁଖରେ ପହଞ୍ଚିବ, ଚାଲ ସରିଗଲା, ଏଇଟା ସ୍ୱପ୍ନଟା ଆଉ ତୁ ବୁଝିବ କାହାକୁ, ଲୋକ ସେ ମୋର ଲାଭ କ୍ଷତି ହେଇଗଲା, ମୋର ଏମିତି ହେଇଗଲା, ମୋର ସମ୍ମାନ ଚାଲିଗଲା, ମୋର ଟଙ୍କା ପଇସା ପଳେଇଗଲା, ମୋର ଝିଅ ଚାକିରି କଲାନି, ମୋର ପୁଅ ଚାକିରି କଲାନି, ମୋର ଏମିତି ହେଇଗଲା, ଏ ବୁଝ ତୁମେ ତୁମେ ଭାଗବତରେ ପ୍ରଥମ ସ୍କନ୍ଦ ସେଇଟା ଅଛି, ଆଉ ଯେମିତି ପଶୁ ରକ୍ଷ ଗୋଡ଼େଇ ଗୋଡ଼େଇ କାଳ ଗୋଡ଼େଇ ଗୋଡ଼େଇ ପଶୁମାନଙ୍କୁ ନେଇକି ତା ଇଚ୍ଛାରେ ସେ ନେଇକି ଯାଉଛି, କାଳ ସହିତ ତା ଇଚ୍ଛାରେ ଗୋଡ଼େଇ ଗୋଡ଼େଇ ନେଇ ଯିବକୁ ନେବ, ସେ ତ ବୁଝିପାରିବନି, ଭାଗବତ ବାଣୀ ନା ଅମୃତ ବାଣୀ ଇଏ ସବୁ, ଆଉ ଇଏ ଇଏ ସମାଜ କ'ଣ ଭାଗବତକୁ ବୁଝିବେ, ପ୍ରଭୁ ତାଙ୍କର ବୁଝିବେ, ମାନେ ଆଶ୍ଚର୍ଯ୍ୟ ଲାଗୁଛି ନା ଏସବୁ ଜିନିଷ, ବୈରାଗ୍ୟ କଥା ଶୁଣିପାରିବେନି, ଆଉ ଫ୍ୟାକ୍ଟ କଥା ଧୈର୍ଯ୍ୟ ବି କାରଣ ନାହିଁ, ଲୋକମାନେ ବହୁତ ଆଉ ଅସ୍ଥିର ଅସ୍ଥିର ସବୁ, ସେ ବୁଝିପାରିବେନି ସତ୍ୟଗୁଣ ନାହିଁ ନା, ଗୋଟେ ନିରାଟ ସତ୍ୟ ଅଦ୍ୱୈତ ସତ୍ୟ ଭଗବାନ ଯାହା କହୁଛନ୍ତି ବୁଝିପାରୁନାହାନ୍ତି, ଗୋଟେ ସ୍ୱପ୍ନ ସ୍ୱପ୍ନ ଯାହା ଜିନିଷଟା ହେଲା ହେଲା, ତାକୁ ତାପରେ ତ କାହିଁକି ଗୋଟେ ଇମ୍ପୋର୍ଟାନ୍ସ ଦେବ, ଆମେ ସବୁ ଦେଖିଛୁ ଆମର ଫୋର୍ ଫାଦର ଆମର ଯେଉଁ ବାବା ଥିଲେ ସବୁ, ଆମେ ସବୁ ମାନେ ପୂର୍ବ କଥା ମୁଁ କହୁନି କିନ୍ତୁ ମୁଁ ସେମାନଙ୍କୁ ସବୁ ଶିଖିଛି, ସେ ଗୋଟେ ଲୋକଟା ଥାଏ ଯାହାର କଥା ମୁଁ କହୁଥିଲି, ଯା ଆମ ଘରୁ ଆସି ଚାଉଳ ନେଇକି ଯାଏ ସବୁବେଳେ ଗରିବ ମାଟି, ଆଉ କହେ ମା ତ ପୁଅଟା ଉପାସ ରହିବେ, ତା ସ୍ୱାମୀଟାକୁ ମୁଁ ଦେଖିଛି, ମୋର ଏବେ ତା ମୋର ଫେସି ଆଉ ନଥିବ, ମୁଁ ତ ଆଉ ଯାଇନି 25-30 ବର୍ଷ ହେଲା, ଛଅ ପାଞ୍ଚଟା ଛଅଟା ଝିଅ ଘରେ ଖାଇବାକୁ ନାହିଁ, କିନ୍ତୁ ସେ ଗୋଟେ ସାଧୁ ଭଳିଆ ବସିଥିବ ସବୁବେଳେ, ମୁଁ ତା ମୋର ପୁରା ଏଇ ଭାଗବତ ପଢ଼େ ସବୁ ମନେ ପଡ଼େ, ଗାଁ ଗାଁ ଲୋକମାନେ କେମିତି ଥିଲେ କ'ଣ ଥିଲେ, ଆମେ ସାଧୁ ହେଇକି ଆମର କେତେ ଗୁଡ଼ିଏ ଟେନ୍ସ ଆସିଯାଉଛି, ଏହା ଏମିତି ହେଲା ସେମିତି ହେଇଗଲା ଏଟା ହେଇଗଲା ସେଟା ହେଇଗଲା, ତା ଘରେ କିଛି ନଥାଏ, ସେ କାଳ ସେ କାଳ ପରିଷ୍କାର ପରିଚ୍ଛନ୍ନ ଲୋକ, ମୁଁ ଦେଖିଛି ଝାଡ଼ୁ ପରିଷ୍କାର କରିବ, ଲୋକମାନଙ୍କୁ କେବେ ବି ଖରାପ କଥା କହିବନି, ଭଲ ବ୍ୟବହାର କରିବ, କିନ୍ତୁ ସେ କଲିକତାରେ କ'ଣ ଚାକିରି କରୁଥିଲା, ତାପରେ ତା ତା ସେଠି ଚାଲିଗଲା ଗାଁକୁ ଆସିଲା, ଆସିକି କଲିକତାରେ କାମ କରୁଛି, ଗାଁରେ କିଛି କରିପାରିବନି, ଏଇ ଟୁକୁର ମୁଗର କାମ କରେ, ପାଞ୍ଚ ଛଅଟା ଝିଅ 3-4 ଝିଅ ପୁଅ ଗୁଡ଼ାକ ଘରେ କିଛି ନାହିଁ, ଭଙ୍ଗା କାନ୍ଥ ତାଙ୍କର ସବୁ ଥାଏ, ଚାଳ ମାନେ ପାଣି ସବୁ ଗଳେ, ସେ ଲୋକଟା ମୁଁ ସେ ପୁରା ଧୀର ଭଳିଆ ସବୁବେଳେ ବସିଥିବ ସ୍ଥିର, କେତେବେଳେ ଯିଏ ବି ଗଲେ ପଚାରୁ କ'ଣ ଭଲ ଅଛ, କେବେ ବି ଚିନ୍ତା କରନ୍ତିନି, ଆଶ୍ଚର୍ଯ୍ୟ ବର୍ତ୍ତମାନ କରୋଡ଼ପତିକୁ ଯେଉଁ ଟେନସନ୍ ହେଇଗଲାଣି, ହାଇ ପ୍ରେସର, ମୋ ପାଠ ପଢ଼ିଲାନି ମୋ ପୁଅ ହାଇ ପ୍ରେସର, କାହାର କ'ଣ ହେଲାନି ତାର ପଇସା ଲସି ହେଲା ହାଇ ପ୍ରେସର, ଆରେ ସେମାନଙ୍କର କିଛି ନଥିଲେ ମୁଁ ଦେଖି, ସେମାନେ ପ୍ରେସର ନଥିଲା, ପୁରା ଗୋଟେ ଧୀର ମୁନି ଭଳିଆ ବର୍ଷ ଆସିଛି ଲୋକଟା, ଆଶ୍ଚର୍ଯ୍ୟ ଲୋକ ମୁଁ ସବୁ ଦେଖିଛି, ଆଉ ଗୋଟେ ସିଧା ସେଇଟା ସେ ତ ଛୋଟ ପିଲାବେଳେ, ମୁଁ ଛୋଟ ପିଲାବେଳେ ତ ଦେଖିଲି ସେ ବିଧବା ହେଇଯାଇଛି, ବିଧବା ନା ତା ସ୍ୱାମୀ ଅଛି ତାକୁ ବାହାର କରିଦେଇଛି, ସେ ତା ଭାଇମାନଙ୍କ ସାଙ୍ଗରେ ସବୁ ଗାଈ ଗୋରୁ ରଖିକି ଚାଲେ, ଏତେ ଖୁସି ସିଏ, ସବୁ ଗାଈ ଗୋରୁ ତାଙ୍କର ରଖନ୍ତି ଗୋଡ଼ଘର, ସବୁବେଳେ ତାଙ୍କ ସାଙ୍ଗରେ ଚାଲିଥିବ, ଧାନ ଫାନ ରୋଇବ ସବୁ କରିବ, ଭାଇ ଭଲ ଅଛୁ, ଭାଇ ଭଉଣୀ ଏମିତି ମିଶିକି ରହୁଥିବେ, ତୁମେ ଜାଣିପାରିବୁନି ଦ୍ୟାଟ୍ ସି ଇଜ୍ ଏ ମ୍ୟାରିଡ୍ ପର୍ସନ୍, କେବେ ବି କେବେ ଜଣାପଡ଼େ, ଗୋଟେ ଜୀବନରେ ସ୍ୱାମୀ ତାକୁ ବାହାର କରିଦେବି, ଫୋନ୍ ଟିକେ ଝିଅଟେ ଥିଲା ନା କ'ଣ ତାର 25 ବର୍ଷ ହେଲାଣି, ମୋର ସବୁ ମନରେ ଅଛି, ଆଉ ସମସ୍ତେ ଭଲ ଅଛୁରେ ଏମିତି ପଚାରି, ସେମାନେ ସବୁ ବଡ଼ ବିଲରୁ ଖଟିବାକୁ ଯାଆନ୍ତି, କିନ୍ତୁ ବହୁତ ଧୀର। କିନ୍ତୁ କର୍ମୀମାନଙ୍କୁ ଯେଉଁ ଦେଖିଥିଲେ ସେମାନଙ୍କର ଯେଉଁ ଜିନିଷଟା ସବୁ ଗୀତାରେ ମିଳଉଛି, ଆରେ ଲୋକ ଦେଖ ଏମିତି ସଂସାର ଏତେ ଅସୁବିଧାରେ ଥାଇକି ବି ସେମାନେ, କିନ୍ତୁ ଭଗବାନ ଆଜି ଗୋଟେ ଭକ୍ତକୁ ସବୁ ଦେଇଛନ୍ତି, ସିଏ ବି ପୁଣି ବିଚଳିତ ହେଉଛି, କେତେ ଅସ୍ଥିରତା ଗୋଟେ ଚାଲି ଆସୁଛି, କାହିଁକି ନା ଏଟା ଦୋଷ ବି ଭକ୍ତଙ୍କୁ ଦେଇପାରିବାନି। ବର୍ତ୍ତମାନ ଗୋଟେ ବହୁତ ବଡ଼ ଚେଞ୍ଜେସ୍ ଆସୁଛି, କେବଳ ଯଦି ଭଗବାନଙ୍କର ଜଣେ ନାମ କରିବ, ଗୁରୁଦେବ ସବୁବେଳେ କୁହନ୍ତି ତୁମେ ନାମଟା ଠିକ କରିବ ତାହେଲେ ସବୁକି ସମାଧାନ ହେବ, ନା ଆଉ କିଛି ଉପାୟ ନାହିଁ, ଆଉ ଜୀବକୁ ତୁମେ ଯେତେ ବୁଝାବି ସେ ବୁଝିପାରିବନି, ସେ ତା ନାମ ନିଜେ କରୁନି, ଆଉ ତା କର୍ମଫଳଟା ଆକ୍ଟିଂ କରୁନି, ତା କର୍ମଫଳଟା ପରମିଣ୍ଡ ହେଇଯାଉଛି, ସେ ନାମଟା କରୁନି, ଶରଣାଗତ ହେଉନି, ଭଗବାନଙ୍କୁ ପ୍ରାର୍ଥନା କରୁନି, ଆଉ ସେ ଯେତେ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କଲା ଫେଲ୍ ହେବ, ତା କର୍ମଫଳଟା ଯାହା ଯେଟା ହେବ, ସେ ତାକୁ ପ୍ରାର୍ଥନା କରିବାକୁ ପଡ଼ିବ, ନାମ କରିବାକୁ ପଡ଼ିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ନାମ ପ୍ରଭୁ କୃପା କଲେ ତାର ଶୁଦ୍ଧ ନାମ ବା ନାମାଭାସ କରୁ, ତା ପ୍ରାର୍ଥ କଟିବାର ନା କ'ଣ କିଛି ଯିବ ନା, ଯେତେ ଯୋଜନା କରେ ଯୁଆଡ଼େ ଯିକର କିଛି କାମ କରୁନି, ମଧ୍ୟମସ୍ଥାଟା ଆସେ ସ୍ୱପ୍ନଟା ହବ, ସରଟା ଗୋଟେ ସ୍ୱପ୍ନ ପ୍ରଭୁ ଦେ ଲେଖୁଛନ୍ତି, ସ୍ୱପ୍ନରେ ଏହା ଏକ ସ୍ୱପ୍ନ ସଦୃଶ ଅତେ, ସନାତନ ବା ଶାଶ୍ୱତ ଆତ୍ମା ସମ୍ବନ୍ଧରେ ଏକ ଭୌତିକ ସ୍ୱରରେ କୌଣସି ବାସ୍ତବ ଅସ୍ତିତ୍ୱ ନାହିଁ, ଆତ୍ମା ସମ୍ବନ୍ଧରେ ସ୍ୱରରେ କିଛି ଅସ୍ତିତ୍ୱ ନାହିଁ, ଏହା ଏକ ସ୍ୱପ୍ନ ସଦୃଶ। ସ୍ୱପ୍ନରେ ଆମେ ଦେଖୁ ଯେ ଆମେ ଆକାଶରେ ଉଡ଼ୁଛେ କିମ୍ବା ଏକ ରାଜା ଭଳି ଏକ ରଥରେ ବସିଛେ, କିନ୍ତୁ ଯେତେବେଳେ ଆମେ ଜାଗ୍ରତ ହୋଇଯାଉ ଅର୍ଥାତ୍ ସୁପ୍ତବସ୍ଥାରୁ ଜାଗ୍ରତ ପ୍ରାପ୍ତ ହେଉ, ସେତେବେଳେ ଆମେ ଦେଖିପାରିବା ଯେ ଆମେ ଆକାଶରେ ଉଡ଼ୁନାହିଁ କି ରଥରେ ବସୁନାହୁଁ। ତେଣୁ ଏ ଭୌତିକ ଶରୀରରେ ଅନିତ୍ୟତା ଦୃଷ୍ଟିରୁ ବୈଦିକ ଜ୍ଞାନ ଆତ୍ମାନୁଭୂତି ଗ୍ରହଣ କରିବାକୁ କୁହେ ବା ପ୍ରେରଣା ଦିଏ। ତେଣୁ ଯେକୌଣସି ଦିଗରେ ହେଉ ତୁମେ ଆତ୍ମାର ଅସ୍ତିତ୍ୱଗତା ବିଶ୍ୱାସ କର ବା ନ କର, ଯାହାହେଲେ ବି ଶରୀର ନାଶରେ ଦୁଃଖ କରିବାର କୌଣସି କାରଣ ନାହିଁ। ଗୋଟେ କନ୍କ୍ଲୁଜନ ପ୍ରପଦରେ ତୁମେ ଆତ୍ମାକୁ ବିଶ୍ୱାସ କର ବା ନ କର, କିନ୍ତୁ ସର୍ବ ଦୁଃଖରେ କେବେ ବି ଶରୀର ବିନାଶରେ କେବେ ଦୁଃଖ କର, କାରଣ ଏଟା ହବ ହିଁ ହବ, ଆଉ ଗୋଟେ ସ୍ୱପ୍ନ ଜିନିଷଟା ବୁଝିଲ କି ବାବୁ ଲାଗୁ, ସ୍ୱପ୍ନଟା ସ୍ୱପ୍ନ କୋଉଠି ହବ, ସ୍ୱପ୍ନ ବୋଲି ଜାଣିଲ ନା ନାହିଁ, ସବୁ ସ୍ୱପ୍ନ ହେଇଯିବ। ଏ ରାତିରେ ଯେଉଁ ଶୋଇଯାଉଛ କି ଶୋଇଛି, ତାହେଲେ ତୁମେ ଶୋଉଛ, ତମ ଫଟୋଟାକୁ ଗୋଟେ କି ଉଠେଇକି ତୁମକୁ ଦେଖେଇବ, ତୁମେ ଶୁଅ ଥରେ ପଠେଇବି କାହାକୁ ଫଟୋଟା ଉଠେଇକି, ତୁମ 5-10 ଫଟୋ ଉଠେଇକି ଦେଖା ହବ, ସେଠି ତୁମେ ଶୋଇଥିବା ଫଟୋକୁ ଦେଖୁନା, ତୁମେ କେହି ଶୋଇବା ଫଟୋକୁ ଦେଖନ୍ତିନି, ମୁଁ ଦେଖିକି ନିଜେ ଆଣିଛି ଆଉ, ଶୋଇବାଟା ଗୋଟେ ତୁ ଜଣେ ଶୋଇଯାଇଥିବ ତା ଫଟୋକୁ ଉଠାଅ ତ ଦେଖ, ମୁଁ କେତେ ଦେଖିଛି ଆଉ, ସେ କେତେ ଲୋକ ମୁଁ ଦେଖେ ଶୋଇଲା ବେଳେ ମୋତେ ମନ ପଡ଼େ ଦିନ ଆମକୁ ଏମିତି ଶୋଇଯିବାକୁ ପଡ଼ିବ ସବୁଦିନ ପାଇଁ, ମହାରାଜ ସେ କଥା କୁହନ୍ତି, ମୁଁ ମହାରାଜଙ୍କ କତିରୁ ପ୍ରଥମ କଥା ସବୁ ଶୁଣୁଥିଲି, ଶିଖୁଥିଲି, ତାଙ୍କର କୃପା ଆଶୀର୍ବାଦ ମୋ ଉପରେ ବହୁତ ଅଛି, ସେଥିପାଇଁ ଭାଗବତରୁ ମୋର ଟିକେ ମତେ ଲାଗିଲା, ମୁଁ ସିଦ୍ଧାନ୍ତ ଜାଣିଥିଲି ଗୁରୁଦେବଙ୍କ କୃପାରୁ, କିନ୍ତୁ ଭାଗବତ ଯେଉଁ ପଢ଼ିବା ଶୈଳୀ ମହାରାଜ ମୋତେ ଭାଗବତ ଦେଇଥିଲେ ତାଙ୍କରି ଦୟାରୁ ମୋର ଟିକେ ଭାଗବତରୁ ମତେ ଲାଗିଲା। ମହାରାଜ ଯେତେବେଳେ ସେ କଥା କୁହନ୍ତି, ଏଇଟା ହେଉଛି 6 ଘଣ୍ଟା ଶୋଇଛି, ସେ ସବୁଦିନ ପାଇଁ ଶୋଇଯିବା, ମୁଁ ସେତେବେଳେ ଦେଖେ ଯେ ଲୋକଟା ଶୋଇଛି, ଦେଖିବା ବୋଲି ଯେ ଶୋଇଥିବ ଲୋକଟା କେମିତି ଶୋଇଥିବ, ପାଟିକି ଆଁ କରିକି ପଡ଼ିଥିବ, ନହେଲେ କିଏ ମୋଡ଼ି ହେଇକି ଡାଣ କରିକି ପଡ଼ିଥିବ, ସ୍ୱପ୍ନଟା ନା ସରିଗଲା ନା 6 ଘଣ୍ଟା ପାଇଁ ସେ ଭୁଲି ଯାଉଛି, ଆଉ ସବୁଦିନ ପାଇଁ ଆମେ ସଂସାର ଚାଲିବା ଏମିତି, ତା ପାଇଁ କେତେ ବଡ଼ ମଣିଷର ଜୀବନ କ'ଣ ଚାଲିଛି ସେ ଜଗତ ବିଚାର କଲେ, ପାଗଳ ଗୋଟେ ମ୍ୟାଡନେସ୍, ପ୍ରପଦ ବିଦେଶୀମାନଙ୍କୁ କହୁଥିଲେ ଗୋଟେ ମ୍ୟାଡନେସ୍, ଯେ ମେଟେରିଆଲ ଏନ୍ଜୟମେଣ୍ଟ ଇଜ୍ ନଥିଙ୍ଗ ଏଲ୍ସ ଓନ୍ଲି ମ୍ୟାଡନେସ୍, ଗୋଟେ ପାଗଳାନୀ କ'ଣ ସେ ନ କହିଛନ୍ତି ଆଗରୁ, ଇଏ ଆଗରୁ ତ ସବୁ ଶୁଣିବା ପାଇଁ ସମୟ ମିଳୁନଥିଲା, ଲକଡାଉନ ଆମକୁ ବହୁତ ସୁବିଧା କରିଛି, ଯେ ଆଟଲିଷ୍ଟ ପ୍ରଭୁପାଦଙ୍କର ସେ ଜିନିଷଟା ସେ ୱାର୍ଡ ଗୁଡ଼ା କି କେମିତି ଲାଗୁଛି, ଗୋଟେ ଜୀବନ ଭଳିଆ ଲାଗୁଛି, ଆଗରୁ ତ ଖାଲି ପ୍ରଚାର 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 କେଉଁଠୁ ଗୋଟେ ବସିକି ନିର୍ମଳ ହାର କଲେକ୍ସନ କରିବାକୁ ପଡ଼ିବ, କହିବାକୁ ପଡ଼ିବ, ଟ୍ରାଭେଲିଂ କରିବାକୁ ପଡ଼ିବ, ଆଉ ଆମେ ଆମ ଜୀବନ ତ ଆରମ୍ଭରୁ ସେ ସଂକୀର୍ତ୍ତନ କଲୁ, ସେଇ ଜିନିଷରେ ଆମେ ପଶିକି ରହିଛୁ, କେତେ ବଡ଼ ମହାଜନ ମାନେ ଯେଉଁ ବାଣୀ କହିଦେଇଛି ସେ ବାଣୀ ଗୁଡ଼ା ସବୁବେଳେ କାନଟି ବାଜିବା ଦରକାର, ସାରି ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ସେଇ ସମୟରେ ପ୍ରଭୁପାଦ ବିଲକୁଲ କମ୍ପ୍ରମାଇଜ୍ ନ କରିକି ସେ ପୁରା ସବୁ କହିଛନ୍ତି, କେମିତି ସେ ଉଡ଼େଇ କଥା କଥା କଥାବାର୍ତ୍ତା କରୁଛନ୍ତି, କ'ଣ ଆମର ସେ କରିପାରିବେ, ସେ ସୋ କଲ୍ଡ ସୋସାଇଟି ଫ୍ରେଣ୍ଡସିପ୍ ଏଇଟା ମାନେ ଆମର କ'ଣ କରିପାରିବେ, ୱି ଆର୍ ପ୍ରିପେୟାରିଂ ଏ ନେକ୍ସଟ ବଡି, ଆମେ ସବୁ କିଛି କହୁଛେ ଆଉ ଗୋଟେ ସ୍ୱର ପାଇଁ ପ୍ରସ୍ତୁତ ହେଉଛେ, ବିଦେଶମାନଙ୍କୁ ଏଇଟା କହୁଥିଲେ ସୋ କଲ୍ଡ ଫ୍ରେଣ୍ଡସିପ୍ ସୋ କଲ୍ଡ ଯେଉଁ କ'ଣ ରିଲିଜିଅନ୍ ସୋ କଲ୍ଡ କାହାଠିକି ଉଡ଼ଉଛନ୍ତି, ସତ୍ୟ ନା ଏଇଟା ସ୍ୱପ୍ନ ଜିନିଷ ଗୁଡ଼ାକ, ଆଉ ଆଉ ଇଆର ଗୋଟେ ଭାଲ୍ୟୁ ଗୋଟେ କ'ଣ ଅଛି, ଲୋକ ଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ ବୋଲି ଆମକୁ ଜ୍ଞାନ କରୁଛନ୍ତି, ମୋର ଏମିତି ହେଇଗଲା ସେମିତି ହେଇଗଲା, ଗୋଟେ ମହାଜନଙ୍କ ଦୃଷ୍ଟିରୁ ଆତ୍ମ ଦୃଷ୍ଟିରୁ ଏଟା କିଛି ନୁହେଁ, ଜୀବର କିଛି ହେଇନି କହିଛ ନା। ସେଥିପାଇଁ କାନ୍ଦୁଥିଲେ ଚିତ୍ରକେତୁ, ନାରଦ ହସୁକି ଉପଦେଶ ଦେଉଥିଲେ, ଧୃତରାଷ୍ଟ୍ର ଯୁଧିଷ୍ଠିର କାନ୍ଦୁଥିଲେ, ନାରଦ ଆସିକି ଉପଦେଶ ହସିକି ଦେଉଥିଲେ, କାହିଁକି ସେ ଜାଣିଥିଲେ ଏଇଟା ଗୋଟେ କମନ୍ ଜିନିଷଟା, ଏଇଟା ଶରଣ ପାଇଁ ଚିନ୍ତା କରୁଛି ଧୃତରାଷ୍ଟ୍ର। ସେ ଅତି ବ୍ୟାକୁଳ ହେଲେ, କୁଆଡ଼େ ଗଲେ ମୋ ପିତା, ସେ କହିଦେଲେ ନା ବର୍ତ୍ତମାନ ଗଲେ ଉତ୍ତର ରହିଛନ୍ତି, ବର୍ତ୍ତମାନ ଅଗ୍ନିରେ ପ୍ରବେଶ କରିସାରିଲେଣି, ସେ ପଳେଇଯିବେ, ତୁମେ ଫାଲତୁ କାହିଁ ଚିନ୍ତା କରୁଛ, ଜୀବନ ଡହଳ ବିକଳ। ଏ ଡାକ୍ତରଖାନା ଯାଇଛ ନାଇ ବାବୁଲୁ, ଯାଇଛ କେଉଁଠି ଯାଇଛ, ଆକ୍ସିଡେଣ୍ଟ ହେଇଛି କେବେ, କେଉଁଠି ହେଇଥିଲା, ହଁ ସିଏ କାହିଁ ତ ହାତ ଗୋଡ଼ ଭାଙ୍ଗିନି ଆଉ କ'ଣ ଆକ୍ସିଡେଣ୍ଟ ତ ଜାଣିବ, ହାତ ଗୋଡ଼ ଭାଙ୍ଗିଥିବ ଯେତେବେଳେ ଯେଉଁ ମୁଣ୍ଡକାର ଫାଟିଥିବ, ଆଣ୍ଠୁ ଗୋଡ଼ ଭାଙ୍ଗିଥିବ, ସେ କି ଡହଳ ବିକଳ ବି ଦେଖିଛ ନା, ଡାକ୍ତର କ'ଣ କରେ, ଡାକ୍ତର ଯଦି ଡହଳ ବିକଳ ହେବ ସେ ଅବସରଣ କରିପାରିବ, ସିଏ ଏଇଭଳିଆ କେତେ ପେସେଣ୍ଟ ଦେଖିଛି, କାହାର ମୁଣ୍ଡ ଚୂନା ହେଇଥିବ, କାହାର ହାଡ଼ ସବୁ, ସିଏ କିଛି ନାହିଁ ପଥର ଭଳିଆ, ଏ ଯୋଡ଼ି ଦିଅରେ ମେଣ୍ଡେଜ କୁକୁଡ଼ା ଆଣିଲୁ, ମୋର ହାତ ତ ଭାଇ ତମେ ଦେଖିଯିବା, ସିଏ ଯେଉଁ କଥାବାର୍ତ୍ତା କରନ୍ତି ମାନେ ଲୋକଟାଙ୍କର ଏଇଭଳିଆ ସବୁ ଡିଲିଜ କରୁଥିବେ, ଏ ମେଣ୍ଡେଜ କୁକୁଡ଼ା ଆଣିଲେ ଆଣ, ସେତେବେଳେ ଆଣ, ସେ ତ ଆୟୁର୍ବେଦିକ ଟ୍ରିଟମେଣ୍ଟ କରୁଥିଲା, ଆଣ 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 ଦେଇ ତା ହାତରେ ଟିକେ ବସେଇଦେଲ ବସେଇଦେଲ, ଏଇଟା ତାକୁ ବସାନ୍ତି ତ ଏମିତି, ଏଇଟା ବସେଇଦେଲ ବସେଇଦେଲ, ତାକୁ ଗୋଟେ ଆମ ପାଇଁ ବହୁତ ବଡ଼ ଜିନିଷ, ମୋ ହାତଟା ଏମିତି ହେଇଯାଇଛି କ'ଣ ସିଏ କରିବ, ସେଇଟା ଆମେ ଯେଉଁ ଛଟପଟ ହେଉଛେ ଭଗବାନ ସାଧୁଗୁରୁଙ୍କ ପାଇଁ, ହେ ମୋ ଗାଁ ସ୍ତ୍ରୀ ମୋର ଏମିତି ଅସୁବିଧା ହେଲା, ମୋ ଘରେ ଏମିତି ହେଇଗଲା, ମୋ ପିଲା ଛୁଆ ହେଇଗଲା, ସାଧୁଗୁରୁ ଭାଇ ଏଇଟା ଏଇଟା କାହିଁ ଭାଇବା ଭଳିଆ ହେଉଛି, ଏଇଟା କିଛି ନାହିଁ ଏଥର ମୂଲ୍ୟ, ଏଇଟା ତ ସ୍ୱପ୍ନଟା, ଏଇଟା ହବ ଆଉ, ଡକ୍ଟର କ'ଣ ଡେଲି ଏମିତି ଦେଖୁଛି, ତୁ ଡକ୍ଟର କଥା କାନ୍ଦି ଗଢ଼ିଲେ ତାର ସେ କାନ୍ଦୁଛି, ଡକ୍ଟର କେବେ କାନ୍ଦିଛି ଦେଖିଛ, କେବେ କାନ୍ଦିନି, କେବେ ଏଇ କରୋନାରେ କହୁଛି ଗୋଟେ ଦିନ କିଏ ସେ ଗୋଟେ ମେସେଜ୍ ପଡ଼ିଲେ ଆମେ କାନ୍ଦୁଛୁ ବୋଲି, ସେ ସେଗୁଡ଼ା ଦେଖିକି ମାନେ ଇଏ ସେଇଟା ମେଚ୍ୟୁର୍ଡ ନୁହନ୍ତି, ଡକ୍ଟର କେବେ କାନ୍ଦିନି, ଡକ୍ଟର ଯଦି କାନ୍ଦିବ ସେ ଏଇଟା କରିବା ତାର ତ ଏଇଟା କାମଟା ହବ, ସେଇଟା ଆଉ ତାର ଏକ୍ସିଡେଣ୍ଟ ହେଇଛି ସେଇଟା ହବ, ସେ ସାଧୁଗୁରୁମାନେ ସେ ପାଇଁ କିଛି ବ୍ୟତିବ୍ୟସ୍ତ ହୁଅନ୍ତିନି, କିଛି ବେଶୀ ବ୍ୟସ୍ତ ହୁଅନ୍ତିନି, ଆମେ ସବୁ ଗୁରୁଦେବ ଦେଖୁଛୁ ସେଭଳିଆ ହସିବେ, ସେ ହସି ଉଠେଇବେ ଉଠେଇବେ ଉଠେଇବେ, କ'ଣ ତ ସ୍ତ୍ରୀ ଛାଡ଼ିଦେଲା ଭାବିଲୁ, ସ୍ତ୍ରୀ ଛାଡ଼ିଦେଲେ କ'ଣ ଗୋଟେ ଲୋକ କହିହବ, ତା ମୁଣ୍ଡା ଦୁଃଖ ସ୍ତ୍ରୀ ତାକୁ ଛାଡ଼ିଦେଲା ଆଉ, ଗୋଟେ କେତେ ଗୋଟେ ତାକୁ ସକ୍ ହେଇଗଲା ସମାଜରେ, ସେ କ'ଣ ବଞ୍ଚିବ କେମିତି କ'ଣ, ଆଗରୁ ତ ହସିବେ କହି କ'ଣ ସ୍ତ୍ରୀ ଗୋଟେ କିକ୍ ମାରିଦେଲା ତତେ ମାୟା ମାରିଛି ଗୋଟେ ଲାତ, ହସିବେ ହସିବେ ହସିବେ, ଆ ଯିଏ ଶୁଣିବାରେ କ'ଣ ସାଧୁ, ସେ ଲୋକଟା ହଇରାଣ ହେଉଛି ସାଧୁ କ'ଣ ଏମିତି କହୁଛନ୍ତି, ଆରେ ଏଇଟା ଗୋଟେ କମନ୍ ଜିନିଷଟା, ଏଇଟା ସ୍ୱପ୍ନଟା ଗୋଟେ କ'ଣ କ'ଣଟା ହେଲା, ତୋ ସ୍ତ୍ରୀ ଛାଡ଼ିଦେଲା କ'ଣ ହେଲା, ଘର ଚାଲିଗଲା କ'ଣ ହେଲା, ଏଥିରେ କିଛି ନାହିଁ, ଏଇଟା ଗୋଟେ କମନ୍ ଜିନିଷ, ଆତ୍ମଦୃଷ୍ଟିରୁ ସେ କହିଲେ ନା ପ୍ରଭୁପାଦ, ଆତ୍ମଦୃଷ୍ଟିରୁ ସ୍ୱରର କିଛି ମୂଲ୍ୟ ନାହିଁ, ଏଇଟା ଗୋଟେ ସ୍ୱପ୍ନ, କିନ୍ତୁ ସ୍ୱରଟାକୁ ଏଥିପାଇଁ ଦିଆହେଉଛି ଇମ୍ପୋର୍ଟାଣ୍ଟ, ଆମ ପାଇଁ ଇମ୍ପୋର୍ଟାଣ୍ଟ ସ୍ୱରଟା, ଆମ ପାଇଁ ସ୍ୱପ୍ନ ନୁହେଁ, କାହିଁକି ଆମ ଏଇ ସ୍ୱରରେ ଭଗବାନ ପାଇବା, କିନ୍ତୁ ସ୍ୱର ସର୍ବସ୍ୱ ହେବା କଥା ନୁହେଁ, ସ୍ୱର ଯେ ଆମର ସବୁକିଛି ନାହିଁ, ଭକ୍ତିନାଥ ଠାକୁର ସେ ପଦରେ ମୁଁ ବାରମ୍ବାର ମନେ ପକାଉଛି, କିଏ ଆଉ କଲେକ୍ସନ କରି ତ କେତେ କୁଆଡ଼େ ଲେଖାଏ ତ ଖାତା କାଢ଼ିଲ ମୋର ହଜାର ହଜାର ପେଜ୍ ତାକୁ ଗୋଟେ ସେ ଲେଖିଲେ, ମୋ ଜୀବନଟା ଛାରଖାର ବରଂ ହେଇଯାଉ କୃଷ୍ଣ, ତ ଆପଣ ମୋ ଜୀବନରେ ରୁହନ୍ତୁ, ସତବାର ଛାରଖାର ହେଇଯାଉ, ଯିଏ ଭଗବାନଙ୍କୁ ଜାଣିଛି ସେ କେବେ ଭୌତିକ ଜିନିଷ ପାଇଁ କେବେ ବିଚଳିତ ହୁଅନ୍ତିନି, ହେ ଛାରଖାର ହେଇଗଲି କୃଷ୍ଣ ଛାଡ଼ିବିନି, କୃଷ୍ଣଙ୍କୁ ଛାଡ଼ିବିନି, କାରଣ ତାଠୁ ଆଉ କିଛି ନାହିଁ ଜଗତରେ, ପ୍ରଭୁପାଦ ସେଇଠୁ କୃଷ୍ଣ କନସିୟସନେସ୍ ଜଗତରେ ଗୋଟେ ଜୀବନ ଦେଇ ଯାଇଛନ୍ତି ନା ପ୍ରଭୁପାଦ, ଆଉ ଜୀବନ ଦେଇ ଯାଇଛନ୍ତି ବାସ୍ତବିକ, ଆମକୁ ତ ଆଗରୁ ଜଣାପଡ଼ୁନଥିଲା କାରଣ ଆମେ ଏତେ ଇନଫ୍ଲୁଏନ୍ସଟା ଜାଣିପାରୁନଥିଲା, ଆମେ ତ ଗୋଟେ ବ୍ରହ୍ମଚାରୀ ରହୁଥିଲୁ, ଲୋକ ଆମ କଥା ମିଶୁନଥିଲେ, ଆମେ ଗଲୁ ପ୍ରବଚନ ଦେଇ ପଳେଇଆରୁ, ଏବେ ସବୁ ମିଶୁଛନ୍ତି ନା, ଆମେ ତାଙ୍କୁ ଆଗରୁ ଭାବୁଥିଲୁ ତାଙ୍କର କିଛି ପ୍ରୋବ୍ଲେମ୍ ନାହିଁ, କିନ୍ତୁ ଏତେ ବଡ଼ ପ୍ରୋବ୍ଲେମ୍ ସଂସାରଟା ଚାଲିଛି ବୋଲି ଆମେ କ'ଣ ଜାଣିଥିଲୁ, ସେଇଟା ବର୍ତ୍ତମାନ ବୁଝୁଛୁ, ଆରେ ଆରେ ସତ କଥା, ଆଉ ଆହୁରି ତ ବ୍ରହ୍ମଚାରୀ ଆମକୁ ଡରନ୍ତି ଲୋକ କି ପାଖକୁ ବସିବେନି, ଆଉ କେଉଁ ସ୍ତ୍ରୀ ଆସିବେ ନା, କେଉଁ ଝିଅ ଆସିବେ ଆମକୁ ଦିନ, ଆମେ କାହା ସାଙ୍ଗରେ ଗୋଟେ କାହା ହାତରୁ ଖାଇଛୁ ନା କାହା ସାଙ୍ଗରେ କଥାବାର୍ତ୍ତା କରୁ, ଆମେ ଭାବୁ କ'ଣ ସବୁ ଲୋକ ଭଲରେ ଅଛି, ସେ ଯେ ସଂସାର ଦବାନ ପଡ଼ିଛି ଏତେ ଦୁଃଖରେ ରହିଛନ୍ତି, ସେଇଟା ମୁଁ ଦେଖିଲା ତ ପ୍ରଭୁପାଦ ମହିମାଟା ମୋତେ ମୋର ଆହୁରି ବିଶ୍ୱାସ ଆସିଗଲା, ଆଉ ନାଇଁ ଏ ସାଧୁ ଯାହା ଦେଇଛନ୍ତି ଏଇଟା ହିଁ ଦରକାର, ବର୍ତ୍ତମାନ ଉଚ୍ଚ କିଛି ଦରକାର ନାହିଁ, ଏତେ କଷ୍ଟ ଘରେ ଘରେ ନା କ'ଣ ବାବୁଲାବୁ, ତୁମେ ତିଳକ ମାରିକି ଚାଲୁଛ ଯେ ଦେଖ କ'ଣ ବାବୁଲା ମୋର ଭାରି, ଆ ଦିଟା ପୁଅ ଘର ଦ୍ୱାରା ଗାଡି ଗୋଟେ କମ୍ କରିସାରିଲେଣି, ଦିଟା ଗୋଟେ କାର, ଦିଟା ଗାଡି, ଆ ସଂଗ୍ରାମ ଟ୍ରେଡର୍ସ, ଯିଏ ଦେଖୁଛି କ'ଣ କହୁଛି ବଢ଼ିଆ, ଘରେ କ'ଣ ସେଇଟା ମୁଁ ଜାଣିଛି ନା, ଆଉ ତୁମେ ଜାଣିଛ, ଆଉ କିଏ ଜାଣିଛି, ସମସ୍ତଙ୍କର ଏଇଟା ଏଇଟା ଗୋଟେ ନୂଆ କଥା ନୁହେଁ, ସେଥିପାଇଁ ଆମେ ତ ଏଇଟା ଜାଣିନଥିଲୁ ବାବା ଯେଉଁ ଲୋକ, ଆମେ କ'ଣ ବୋକା, ଏଇଟା ତ ଜାଣିଲୁ ସଂସାରର ଜିନିଷଟା, ଆରେ ବାବା ଏମିତି ଚାଲିଛି ସଂସାର ବର୍ତ୍ତମାନ, ଘରେ ଘରେ ମହାଭାରତ ବର୍ତ୍ତମାନ ଚାଲିଛି, ଆଉ ସେଠି ପ୍ରଭୁପାଦ କଥା ଖାଲି ବାରମ୍ବାର ମନ ଲୋକ ଚାରି ଆରେ ସାର୍, ଇଏ ଭଗବାନଙ୍କର ଅବତାର, ଇଏ ଆସିଥିଲେ କେବଳ ଇଏ ଜୀବକୁ ଉଦ୍ଧାର କରିବା ପାଇଁ ନୁହେଁ, ଆଶ୍ରୟ ଟିକେ ମଠଟା ଅଛି ବୋଲି ଭାବିଲେ ଆଉ ତୁମେ ଏଠି କୃଷ୍ଣ ଚେତନକୁ ଆଇଲ ବୋଲି କ'ଣ ଅଛି, କି ଶାନ୍ତିରେ ରହିଛ ନା କ'ଣ ହେଇସାରନ୍ତାନି, ଏତେବେଳକୁ ହାଏ ବଡ଼ ପ୍ରସାଇ ସାରନ୍ତାନି ନା, ହବନି। ଦେଖୁନ ତୁମ ସାଙ୍ଗମାନେ ଯେଉଁମାନେ ସବୁ ଅଛନ୍ତି ଘରେ ତାଙ୍କ ପ୍ରେସର ଅଛି ନା ନାହିଁ, କେମିତି ଅବସ୍ଥାରେ ଅଛନ୍ତି, ଦେଖ ତୁମ ସାଙ୍ଗ କେତେ ଜଣ ଅଛନ୍ତି, କେତେ ଜଣ ଗଲେଣି, ଆଉ କେମିତି ଅବସ୍ଥାରେ ଅଛନ୍ତି, ତୁମେ କେମିତି ଅଛ। କାହିଁକିନା ଭଗବାନଙ୍କ ଭଜନଟା ଗଲେ ଗୋଟେ ଝିଅ ଭଗବାନ କିଛି ନହେଲେ ତମ 30% ତା ଚିନ୍ତା, ଲୋକଟା ତିଳକ କରୁଛି, ମାଳି କରୁଛି, ଜପ କରୁଛି ନା, ତ କିଛିଟା ତାକୁ ଅଟକେଇକି ରଖିବ ନା, ଯେଉଁଟାକୁ ହତାଶ କରିବେନି, ଅନାଥ କରିବେନି, ପ୍ରଭୁ ଭାରି ଦୟାଳୁ ନା। ସେଥିପାଇଁ ପୂର୍ବତନ ଶିଶୁମାନଙ୍କୁ ବସିକି ବିଚାର କରୁଛେ କଥା, ସେଥିପାଇଁ ପୂର୍ବତନ ଶିଶୁମାନେ ବାରମ୍ବାର ଯା ପ୍ରଚାର କର, ପ୍ରଚାର କର, ଜୀବଟା ବଡ଼ କଷ୍ଟ ସେମାନେ ଜାଣିଦେଇଛନ୍ତି, ଆଉ ପୂର୍ବ ସେଟା କହୁଥିଲେ ଯା ପ୍ରଚାର କର, ପ୍ରଚାର କର, ସେ ଆଉ ଆଶ୍ରୟ ନାହିଁ ବର୍ତ୍ତମାନ। ଆଉ କାହିଁକି ଏଇ ଗୋଟେ କଥା ବୁଝିପାରୁନାହାନ୍ତି ନା, କେଉଁଟା ମଝି କଥାଟା ବୁଝିପାରୁନାହାନ୍ତି, ଆରମ୍ଭ ଶେଷ ତ ଛାଡ଼, ଆରମ୍ଭ ଶେଷ ତ ଜାଣନ୍ତି ନାହିଁ ଯେ ଆମେ ଦିନେ ଅବ୍ୟକ୍ତରେ ମିଶିଯିବୁ, ଆଉ ଅବ୍ୟକ୍ତରୁ ଆସିଛୁ, କୁଆଡ଼େ ଆସିଛୁ ଜଣା ନାହିଁ, କୁଆଡ଼େ ଯିବୁ ଜଣା ନାହିଁ, କିନ୍ତୁ ମଝିଟାକୁ ସ୍ୱପ୍ନ ବୋଲି ଜାଣନ୍ତିନି, ଏଇଟାକୁ ସତ୍ୟ ବୋଲି ଜାଣିଛ ନା। ଆଉ ସେଥିପାଇଁ ଯେତେବେଳେ ସତ୍ୟ ଭାବିଥିଲେ ସ୍ୱପ୍ନ ହେଇଗଲା, କ'ଣ କୁହନ୍ତି ଭାବିଲେ ମନ ନାହିଁ ତୁମର, ମୋ ସୁନାର ସଂସାରଟା ଚୁନା ହେଇଗଲା, ମୁଁ ଛୁଆଟିବେଳେ ସବୁ ଶୁଣିଛି, ମୋ ସୁନାର ସଂସାରଟାକୁ ଚୁନା କରିକି ପଳେଇଗଲା। ସୁନାର ସଂସାର କୋଉଠି ହୁଏ, ସୁନାର ସଂସାର, ମୁଁ ଛୁଆଟିବେଳେ ସବୁ ଶୁଣିଛି, ମୋର ମନରେ ସେ ଡାଇଲଗ ଗୁଡାକ ଅଛି, ଆଉ ବୁଢ଼ୀ ମାନେ କହିବେ, ସେ ଯଦି ପୁଅଟା ତାର କିଛି କ'ଣ ବଡ ଛାଡ଼ିକି ପଳେଇଗଲା କି ପୁଅଟା କ'ଣ କରିଦେଲା, ସେମିତି ଆଗରୁ ସେମିତି କେବେ କରୁନଥିଲେ, ଯଦି ଗୋଟେ କିଛି ହଉଥିଲା ବା ପୁଅ ମରିଯାଉଥିଲା କି ବୋଉଟା ମରିଯାଉଥିଲା କି କ'ଣ ହଉଥିଲା, ମୋ ସୁନାର ସଂସାରଟାକୁ ଚୁନା କରି ଚାଲିଗଲା। ସଂସାରଟା କେବେ ସୁନା ହୁଏ, ତାଙ୍କୁ ସୁନାର ସଂସାର ଲାଗୁଥିଲା, କାଳ ଚୁନା କରିଦବ, କିଏ ବୁଝୁଛି ସେଟା, ସିଏ ସେଥିପାଇଁ ଜଗତର ସମସ୍ତେ ମଝିଟାକୁ ସ୍ୱପ୍ନ ସତ୍ୟ ବୋଲି ଭାବିଛନ୍ତି, କିନ୍ତୁ ଏଇଟା ସିନେ ସ୍ୱପ୍ନ ହବ। ସ୍ୱପ୍ନ ଜାଣିବା ପାଇଁ ଚାହୁଁଛ, ସ୍ୱପ୍ନ ଦେଖିବା ଦରକାର ନାହିଁ, ଶୋଇଥିବା ଲୋକକୁ ଦେଖିଦିଅ, ବୁଝିଲ ଭାବିଲ, ତମେ ବଡ଼ ମୋବାଇଲ ଗୋଟେ କରୁଛ ନା କ'ଣ, କ'ଣ କରୁଛ ସେଥିରେ, ସେ ବଡ଼ ମୋବାଇଲ ସେ ଶୋଇଥିବା ଲୋକର 10-15 ଫଟୋ, ଯିଏ ଯିଏ ଶୋଇଛି ତା ଫଟୋକୁ ଖାଲି ଦେଖିବ ସତରେ, ମୋତେ ଦିନେ ଏମିତି ଶୋଇଯିବାକୁ ପଡ଼ିବ ସବୁଦିନ ପାଇଁ, ଦେଖେ ତାପରେ ବୁଦ୍ଧି ଆସିବ, ଦେଖେ ନା ଶୋଇଲା ବେଳେ କେମିତି ଲାଗେ, କେମିତି ଶୋଇଛି, ସେଗୁଡ଼ା ସବୁଦିନ ପାଇଁ ଚାଲିଯିବା ବାସ। ଏଇଟା ତ ଏଇଟା ଗୋଟେ ସ୍ୱପ୍ନଟା, ଆଉ ଯାହା କରିଥିବ ଏବେ ଯେଉଁ ନାଟକ ଚାଲିଛି ସବୁ ଚାଲିବ, ସରିଯିବ ଆଉ କ'ଣ, ସେଥିରେ ଭଗବାନ କହୁଛନ୍ତି କା ପର ଦେବ ନା, କେତେ ସୁନ୍ଦର ସେ ଶ୍ଳୋକ, ଅବ୍ୟକ୍ତଧାନୀ ଭୂତାନି ବ୍ୟକ୍ତ ମଧ୍ୟାହ୍ନି ଭାରଚ ଅବ୍ୟକ୍ତ ନିଧାନୀ ଚ ନିଧାନୀ ଏବ ତତ୍ର କା ପରିଦେବ ନା, କାହିଁକି ଦୁଃଖ କରୁଛ, କାହିଁକି ଦୁଃଖ କରୁଛ, ଅବ୍ୟକ୍ତ ରାସିଛ ଅବ୍ୟକ୍ତକୁ ପଳେଇବ, ମଝିରେ ଖାଲି ବ୍ୟକ୍ତ ହେଇଛି, ଏ ନାମ ରୂପ ଯୋଡ଼ିଆ ହେଇଛି, ତାପରେ ଚାଲିବ। କେତେ ସୁନ୍ଦର ଅମୃତବାଣୀ ଭଗବାନ ଦେଇଛି, ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାଣ।